ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद सत्तरिश अध्याय श्लोक षाठी नायं श्रीअंगो नितान्तरते प्रसाद शोर्जोषितां नलिनगन्धरुचाङ्कुतोऽन्याः रासोत्सवेश्च भुजदण्डगृहीतकण्ठ लब्धा शिशाञ्जौगवाद् व्रजवल्लवीना। हरिकृष्ण पुष्पभक्तसन्मन्द मातृवृन्द, ଶୁଣୁଛୁ ନା ଆମର ଏଇ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ଆମେ ଆଜି ଏ ନନ୍ଦଗ୍ରାମରେ ଯେଉଁ କଥା ଚାଲିଛନ୍ତି, ଆଜିର 46 ଡେ 46ତମ ଦିନ, ଆଜି ସେଇ କଥାକୁ ସମସ୍ତଙ୍କୁ ଆମେ ସ୍ୱାଗତ ଜଣାଉଛୁ। ଗୋପୀମାନଙ୍କର ଯେଉଁ ରହିଛି ଭଗବାନ ପ୍ରେମ, ଏ ପ୍ରେମର ଯେଉଁ ମହାତ୍ମ୍ୟ, ଏଟାକୁ ଉପଲବ୍ଧି କଲେ ସାଧାରଣ ବ୍ୟକ୍ତି ନୁହନ୍ତି, ଇଏ ହେଉଛନ୍ତି ଉଦ୍ଧବ। ବୁଦ୍ଧିମାନ ଭକ୍ତିମାନ ଗୋଟେ ଶ୍ରେଷ୍ଠ ଏବଂ ଭଗବାନଙ୍କର ଅତ୍ୟନ୍ତ ପ୍ରିୟତମ ବୋଲି ଭଗବାନ ନିଜେ କହିଛନ୍ତି। ନା ତଥା ଆମେ ପ୍ରିୟତମ ଆତ୍ମଜୋନି ନ ଶଙ୍କର ନ ସଂକର୍ଷଣ ନ ଶୂନ ଏବାତ୍ମା ତଥା ଭଗବାନ ଉଦ୍ଧବ ତୁମେ ମୋର ଯେତେ ପ୍ରିୟ, ଏମିତିକି ମୋର ବ୍ରହ୍ମା ଶିବ ସଂକର୍ଷଣ ଲକ୍ଷ୍ମୀ ଦେବୀ ବା ତାଙ୍କର ନିଜ ଆତ୍ମା ମଧ୍ୟ ଏତେ ପ୍ରିୟ ନୁହଁ ବୋଲି କହିଲେ। ଏକାଦଶ ସ୍କନ୍ଦ 14 ଅଧ୍ୟାୟରେ ଭଗବାନଙ୍କ ପ୍ରିୟ ବ୍ୟକ୍ତି ସିଏ କହୁଛନ୍ତି ଭଗବାନଙ୍କ ପ୍ରକୃତିରେ କିଏ ପ୍ରିୟ, ପ୍ରିୟତମ। ସବୁ କଥାରେ ତିନୋଟି କଥା ରହିଛି, ତିନୋଟି ସ୍ତର ରହିଛି। ଗୋଟେ ହେଉଛି ତାକୁ ଇଂରାଜୀରେ କହନ୍ତି କମ୍ପାରେଟିଭ, ପଜିଟିଭ କମ୍ପାରେଟିଭ ସୁପରଲାଟିଭ। ଯଦି ମନେକର ଜଣେ ଅଛନ୍ତି କମ୍ପିଟିସନରେ, ଜଣେ ଅଛନ୍ତି ଆଉ କିଏ ନାହାନ୍ତି, ତାହେଲେ ସିଏ ଜଣେ ଏକା ରହିଲା, ଆଉ କାହାକୁ ତୁଳନା କରିବାକୁ ନାହିଁ, ସେ ସବୁ ଯାହା କଲେ ଭଲ କଲେ। ଏ ଦୁଇ ଜଣ ଆସିଗଲେ, ପ୍ରତିଦ୍ୱନ୍ଦ୍ୱୀ ଆସିଗଲେ ଦୁଇ ଜଣ, ଦୁଇ ଜଣ ଭିତରେ ଯିଏ ଶ୍ରେଷ୍ଠ ହେଲା ସିଏ ହେଉଛି ଏଇଟା ହେଉଛି କହନ୍ତି କମ୍ପାରେଟିଭ, ଦୁଇ ଜଣ ଭିତରେ ଶ୍ରେଷ୍ଠ। ଏ ଜଣେ ତ ଅଛନ୍ତି ଆଉ ସିଏ ଆଉ କ'ଣ ଯାହା କଲେ ବି ସିଏ ସେୟା। ଆଉ ଦୁଇ ଜଣରୁ ଅଧିକ ହୋଇଗଲେ ଲକ୍ଷ ଲକ୍ଷ କୋଟି କୋଟି ଯେତେ ହୁଅନ୍ତୁ, ତାଙ୍କ ଭିତରେ ଯେତେବେଳେ କମ୍ପିଟିସନ୍ ହେବ ସେଇଟା କୁହନ୍ତି ସବୁଠାରୁ ଶ୍ରେଷ୍ଠତମ, ଶ୍ରେଷ୍ଠ ଶ୍ରେଷ୍ଠତର ଶ୍ରେଷ୍ଠତମ। ତେଣୁ ଉଦ୍ଧବ ଆଜି ସାର୍ଟିଫିକେଟ୍ ଦେଉଛନ୍ତି, ଖାଲି ସାର୍ଟିଫିକେଟ୍ ଦେଉନାହାନ୍ତି, ତାଙ୍କ ପାଦଧୂଳି କାମନା କରୁଛନ୍ତି, ତାଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କ ପାଦଧୂଳି କାମନା କରୁଛନ୍ତି। ଇଏ ହେଉଛନ୍ତି କୃଷ୍ଣଙ୍କର ଯେତେ ପ୍ରିୟ ବ୍ୟକ୍ତି ଅଛନ୍ତି ସବୁଠାରୁ ପ୍ରିୟତର ତମ, ପ୍ରିୟତମ ଭିତରେ ଇଏ ହେଉଛନ୍ତି ଶ୍ରେଷ୍ଠ ଗୋପୀମାନେ। ତେଣୁ ପାଞ୍ଚଟି ଶ୍ଲୋକରେ ତାଙ୍କର ଗୁଣଗାନ କରୁଛନ୍ତି। ଆମେ ଦୁଇଟି ଶ୍ଲୋକ କହିଥିଲେ, ଆଜି ତୃତୀୟ ଶ୍ଲୋକ କହିବା। ଏ ଶ୍ଲୋକରେ କହୁଛନ୍ତି ନାୟଂ ନ, ନ ଶବ୍ଦରୁ ଆରମ୍ଭ କରାଗଲା ମାନେ ଏଭଳି ଆଉ କେହି ନାହାନ୍ତି ନ, ଇଏ ଯେଉଁ କୃପା ପ୍ରାପ୍ତ ହେଲେ ଏ କୃପା ଆଉ କେହି ପାଇନାହାନ୍ତି ନ, ସେଥିପାଇଁ ଶବ୍ଦ ବ୍ୟବହାର ପ୍ରଥମେ ନ କହିଲେ, ନହେଲେ ନଅଟା ସାଧାରଣତଃ ଲାଷ୍ଟକୁ ରହେ, ଫାଷ୍ଟକୁ ରହେ ନାହିଁ, ପ୍ରଥମେ ଯେଉଁ ନ କୁହାଗଲା ମାନେ ନ ଉପରେ ଗୁରୁତ୍ୱ ଦିଆଗଲା। ନ ଅୟଂ ଶ୍ରୀ, ଅୟଂ କହିଲେ ଭଗବାନ କୃପା, ଭଗବାନ ପ୍ରସାଦ, ଏଭଳି ପ୍ରସାଦ ଲକ୍ଷ୍ମୀଦେବୀ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି। ଶ୍ରୀ ଶ୍ରୀ କିଏ ନା ଶ୍ରୀଓ ଅଙ୍ଗ ଉ ନିତାନ୍ତରତି, ଅଙ୍ଗ ଭଗବାନଙ୍କ ଅଙ୍ଗରେ ସେ ବାସ କରନ୍ତି, ଭଗବାନଙ୍କ ବକ୍ଷରେ ସେ ରୁହନ୍ତି ସବୁବେଳେ ଲକ୍ଷ୍ମୀଦେବୀ। ଶ୍ରୀବତ୍ସ ଚିହ୍ନ ରହିଛି, ଶ୍ରୀବତ୍ସ ଚିହ୍ନ କହିଲେ ଲକ୍ଷ୍ମୀଦେବୀ ସେଠି ରହିଛନ୍ତି, ଭଗବାନଙ୍କ ବକ୍ଷଦେଶରେ ବାମ ପଟେ ଭଗବାନ ବକ୍ଷଦେଶରେ ଭଗବାନ ଲକ୍ଷ୍ମୀଦେବୀ ରହିଛନ୍ତି। କିନ୍ତୁ ସିଏ ଏଭଳି ପ୍ରସାଦ ପାଇନାହାନ୍ତି। ନାୟଂ ଶ୍ରୀ ଉ ଶବ୍ଦ ବ୍ୟବହାର କରାଯାଇଛି, ଉ ଶବ୍ଦ କହିଲେ ବିସ୍ମୟରେ ବହୁତ ଆଶ୍ଚର୍ଯ୍ୟରେ, ଲକ୍ଷ୍ମୀଦେବୀ ତାଙ୍କର ବକ୍ଷରେ ରହିଛନ୍ତି, ଆମେ କହିବା ତାଙ୍କର ସ୍ତ୍ରୀ ଯେତେ ଯିଏ ହେଲେ ମଧ୍ୟ ତାଙ୍କର ସ୍ତ୍ରୀକୁ ଯେତେ ଭଲ ପାଇବେ ଆଉ କାହାକୁ ଆଉ କ'ଣ ସେତେ ଇଏ କରିପାରିବେ, ତାଙ୍କର ସ୍ତ୍ରୀ। କିନ୍ତୁ ଭଗବାନଙ୍କର ପତ୍ନୀ ମାନେ ସେ କ'ଣ ଭଗବାନ ପତ୍ନୀ କହୁଛନ୍ତି ଭଗବାନଙ୍କ ପକ୍ଷତେ ସେ ରହିଛନ୍ତି ଲକ୍ଷ୍ମୀ ନୃସିଂହ ସବୁବେଳେ ତାଙ୍କୁ କୁହାଯାଏ ଲକ୍ଷ୍ମୀ ନୃସିଂହ ଲକ୍ଷ୍ମୀଙ୍କର ଭଗବାନଙ୍କ ପକ୍ଷତେ ସେ ରହିଛନ୍ତି ଲକ୍ଷ୍ମୀ ଦେବୀ କେତେ ନିଜର କିନ୍ତୁ ସିଏ ଏଭଳି କୃପା ପ୍ରାପ୍ତ ହେଇନାହାନ୍ତି ନାୟଂ ଶ୍ରିୟଙ୍ଗ ନିତା ଉ ଶବ୍ଦ ବ୍ୟବହାର କରାଗଲା ଆଶ୍ଚର୍ଯ୍ୟରେ ଏଭଳି କୃପା ପ୍ରାପ୍ତ ହେଇଛନ୍ତି ଗୋପୀମାନେ ନାୟଂ ଶ୍ରିୟଙ୍ଗ ନିତାନ୍ତ ନିତାନ୍ତ ରତେ ନିତାନ୍ତ ଶ୍ରେଷ୍ଠ କୃପା ପ୍ରାପ୍ତ ହେଇଛନ୍ତି ପ୍ରସାଦ ପ୍ରସାଦ କହିଲେ ଅନେକ ପ୍ରକାର ପ୍ରସାଦ ରହିଛି ଆମେ କିନ୍ତୁ ଜାଣିଛୁ ପ୍ରସାଦ କହିଲେ ପୋଇ ପୋଇ କଡ଼ା ପୋଇ ରାଇ ନହେଲେ କଡ଼ା କଡ଼ା ଭଜା କ'ଣ ହେଇଯାଏ ପ୍ରସାଦ ପ୍ରସାଦ କହିଲେ ହେଉଛି ପୋଇ ଭଜା ନହେଲେ କଡ଼ା ରାଇ ପ୍ରସାଦ ଇଏ ଖାଲି ଆମେ ଜାଣିଛୁ ଏତିକି ପ୍ରସାଦ କିନ୍ତୁ ପ୍ରସାଦ କହିଲେ ଅନେକ ପ୍ରକାର ପ୍ରସାଦ ରହିଛି ଭଗବାନଙ୍କ କୃପା ପ୍ରସାଦ କହିଲେ ଭଗବାନ କୃପା ଭଗବାନ ଭଗବତୀତାରେ ଭଗବାନ କହିଲେ ପ୍ରସାଦ ପ୍ରସାଦ ସର୍ବଦୁଃଖାନାମ ଆନିରସ୍ୟ ପଜାୟତେ ପ୍ରସନ୍ନ ସେତ ସେଇ ଆସୁ ବୁଦ୍ଧିଙ୍କ ପର୍ଯ୍ୟପ୍ରତିଷ୍ଠତେ ଭଗବାନଙ୍କ ପ୍ରସାଦ ଜଣେ ପ୍ରାପ୍ତ ହେଉଛି ମାନେ ଭଗବାନ ଯାହା ଭୋଗ ଲାଗିଲା ସେଇଟା ପ୍ରସାଦ ଭଗବାନଙ୍କୁ ଯାହା ଆମେ କହିଲୁ ଯେଉଁ ଲଗେଇଲେ ଚଢ଼େଇଲେ ଭଗବାନଙ୍କୁ ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯାହା ଚଢ଼େଇଲେ ସେଇଟା ପ୍ରସାଦରେ ପରିଣତ ହୋଇଗଲା ଏଭଳି ବୈଜ୍ଞାନିକମାନେ କରିପାରିବେ ରିସର୍ଚ୍ଚ ଗୋଟେ ପ୍ରାକୃତ ବସ୍ତୁକୁ ଅପ୍ରାକୃତ ବସ୍ତୁରେ ପରିଣତ କରିପାରିବେ ଯେତେ ବୈଜ୍ଞାନିକମାନେ ରିସର୍ଚ୍ଚ ଅଛି ଏତେ ନୋବେଲ ପ୍ରାଇଜ୍ ପାଇଛନ୍ତି କେତେ ଲକ୍ଷ ଲକ୍ଷ କୋଟି କୋଟି ନୋବେଲ ପ୍ରାଇଜ୍ ଦିଆଯାଇଛି ସବୁ ରହିଛି ରେକର୍ଡ଼ ରହିଛି କିନ୍ତୁ ଏଭଳି କରିପାରିବେ ଗୋଟେ ପ୍ରାକୃତ ବସ୍ତୁକୁ ଅପ୍ରାକୃତ ବସ୍ତୁ ବିଷୟରେ ସେ ତ ଜାଣିନାହାନ୍ତି ଆଉ କ'ଣ କରିବେ ସେମାନେ ପ୍ରାକୃତ ବସ୍ତୁ ବିଷୟରେ ତାଙ୍କର ଧାରଣା ରହିଛି ପ୍ରଭୁପାଦ ମହାରାଜ କହନ୍ତି ବୈଜ୍ଞାନିକମାନଙ୍କର ଯେଉଁ ଜ୍ଞାନ ଏ ଜ୍ଞାନ ହେଉଛି କ'ଣ ଏ ଯେଉଁ ଭୌତିକ ଜଗତ ରହିଛି 50 କୋଟି ଯୋଜନ 400 କୋଟି ମାଇଲ 600 କୋଟି କିଲୋମିଟରର ଏ ଯେଉଁ ଭୌତିକ ଜଗତ ରହିଛି ତାଙ୍କର ଜ୍ଞାନ ଆହୁରି ଭିତରେ ସୀମିତ ରହିଛି ଆର ଉର୍ଦ୍ଧକୁ ଯାଇପାରିନାହାନ୍ତି ଆର ଉର୍ଦ୍ଧ ରହୁଛି ଅପ୍ରାକୃତ ବସ୍ତୁ ତେଣୁ ଏ ପ୍ରାକୃତ ବସ୍ତୁକୁ କେମିତି ଅପ୍ରାକୃତ ବସ୍ତୁରେ ପରିଣତ କରାଯିବ ସେ ହେଉଛି ଭଗବାନ ପାଖରେ ଭୋଗ ଲଗେଇଦେଲେ ଖାଲି ଯଦି ଆପଣ ପ୍ରଭୁପାଦ ମହାରାଜ ଗୋଟେ ଥରେ ତାଙ୍କ ବାଣୀରେ କହିଥିଲେ ଆପଣ କିଛି ଜାଣିନାହାନ୍ତି ଆପଣ କିଛି ଜାଣିନାହାନ୍ତି କେମିତି ଭୋଗ ଲଗା ହେବ କେମିତି ପ୍ରାକୃତ ବସ୍ତୁକୁ ଅପ୍ରାକୃତ ବସ୍ତୁରେ ପରିଣତ କରାଯିବ ଆପଣ ଜାଣିନାହାନ୍ତି କିନ୍ତୁ ସେଇଟାକୁ ଲଗେଇଦେବେ ଭଗବାନ ପାଖରେ ଲଗେଇଦେଇକି ପଢ଼ିଦେବେ ଗୁରୁଦେବଙ୍କ ମନ୍ତ୍ର ଆମର ଶ୍ରୀ ଶ୍ରୀମଦ କିଏ ରାଧାଗୋବିନ୍ଦ ସ୍ୱାଇ ମହାରାଜ କହୁଥିଲେ ଥରେ ତାଙ୍କର ଜଣେ ଶିଷ୍ୟ ସେ ଫରେନ୍ ଯିବେ ଫରେନ୍ ଯିବା ପାଇଁ ସବୁ ଆମେରିକା ଯିବେ ଆମେରିକାରେ ଯିବେ ତାଙ୍କ କନ୍ସଲ୍ଟରେ ସବୁ ମନା କରିଦିଅନ୍ତି ଦିଅନ୍ତି ନାହିଁ ତାଙ୍କୁ ଭିସା ଦେବେ ନାହିଁ ଆମ ଜଣେ ଅଛନ୍ତି ରିଲେଟିଭ୍ ଜଣେ ତାଙ୍କ ପୁଅ ଅଛନ୍ତି ତାଙ୍କର ପୁଅ ଅଛନ୍ତି ଆମେରିକାରେ ତାଙ୍କ ମାଆକୁ ମିଳିଲା ନାହିଁ ଭିସା ଯିବା ପାଇଁ ମିଳିଲା ନାହିଁ ପଇସା ଖର୍ଚ୍ଚ କଲେ 1000 ଟଙ୍କା ଖର୍ଚ୍ଚ କରିବେ କିନ୍ତୁ ମିଳିବ ନାହିଁ ସେ ଟଙ୍କା ଗଲା ପାଣିରେ ପଡ଼ିଲା ଯାହା ହଉ ଇଏ ଯେଉଁ ଗଲେ ମହାରାଜ ତାଙ୍କୁ କହିଲେ ତ ଯଦି ପଚାରିବ ତୋତେ ଯେ ସେ ପଚାରିବେ ତୁ କ'ଣ ସଂସ୍କୃତ ଜାଣିଛୁ ପାଠ ପଢ଼ିବାକୁ ଯାଉଛୁ ପାଠ ଠାକୁରଙ୍କର ପୂଜା କରିବୁ ତୁ କି ସଂସ୍କୃତ ଜାଣିଛୁ ନା ହଁ ନା କ'ଣ କହିବୁ ତୁ ତୁ କହିବୁ ନମୋ ବିଷ୍ଣୁ ପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମଦେ ଭକ୍ତି ବେଦାନ୍ତ ସ୍ୱାମୀ ନୀତିରାମିନୀ ନମସ୍ତେ ସାରସ୍ୱତୀ ଏମିତି କେତୋଟି ଶ୍ଳୋକ ଶିଖେଇଲେ ଆ ଯେତେବେଳେ ଭିସା ପାଇଁ ଗଲେ ଆମେ ଯାଇଛୁ ଭିସା ପାଇଁ ଆମେ ସେ ପ୍ରଶ୍ନ ପଚାରିଛନ୍ତି ଆମ ମନେ ଅଛି ତାଙ୍କୁ ସେ ପଚାରିଲେ ସ୍ତ୍ରୀ ଜଣ ବସିଥିଲେ କହିଲେ ୟୁ ୱାଣ୍ଟ ଟୁ ଗୋ ଟୁ ଆମେରିକା ୟୁଏସ୍ଏ ୟେସ୍ ହଁ ୟୁ ନୋ ସାଂସ୍କ୍ରିଟ ନା ୟେସ୍ ୟୁ ଜଷ୍ଟ ଟେଲ୍ ସମ୍ ସାଂସ୍କ୍ରିଟ ଇଏ ବସ୍ ନମୋ ବିଷ୍ଣୁ ପାଦାୟ କୃଷ୍ଣ ପ୍ରେଷ୍ଠାୟ ଭୂତଳେ ଶ୍ରୀମତେ ଭକ୍ତି ବେଦାନ୍ତ ୟୁ ଟେକ୍ ୟର୍ ଭିସା ସେତିକିରେ ଭିସା ଦେଇଦେଲେ ଆମ ପ୍ରଭୁପାଦ ମହାରାଜ କହନ୍ତି ତୁମେ ଭଗବାନ ଭୋଗ ଲଗେଇବ କିଛି ଜାଣିନ ଭଗବାନ ଗୁରୁଦେବଙ୍କୁ ମନ୍ତ୍ର ପାଠ କରିଦେବ ହେଇଗଲା ଭୋଗ ଲାଗିଗଲା ପ୍ରାକୃତିକ ବସ୍ତୁ ଅପ୍ରାକୃତିକ ବସ୍ତୁ ପରିଣତ ହେଇଗଲା ତେଣୁ ଭଗବାନଙ୍କୁ ଯାହା ଆମେ ଭୋଗ ଲଗେଇ ଦେଉଛେ ଏ ପ୍ରସାଦ ଏ ଯେଉଁ ଭୋଗ ଖାଲି ଭୋଗ ଯେ ଖାଲି ପୋଇ ପୋଇ
ଇଏ ଖଡ଼ା ଇଏ ସେଇଟା ନା ସବୁ ଭୋଗ ଏ ଯେଉଁ ମାତାଜୀ ମାନେ ଭୋଗ ଲଗାଉଛନ୍ତି, ଇଏ ଯେଉଁ ଫୁଲ ବୁଲୁଛନ୍ତି, ଇଏ ଭୋଗ ଭଗବାନ ଲାଗିଗଲା, ସେଇଟା ପ୍ରସାଦରେ ପରିଣତ ହେଇଗଲା। ହଁ ଯେଉଁ ଅଳଙ୍କାର ଫଳଙ୍କାର ସବୁ ଯେଉଁ ଲାଗିଛି ସବୁ ଭୋଗ, ଭଗବାନ ଲାଗିଗଲେ ସେଇଟା ପ୍ରସାଦରେ ପରିଣତ ହେଇଗଲା। ଭୋଗଟା ପ୍ରସାଦ ହେଇଯାଉଛି, ଭଗବାନ ଲଗାଇଦେଲେ ଭଗବାନ ସେଇଟା ପ୍ରାକୃତ ବସ୍ତୁ। ଆମେ ଏଇସବୁ କନିଷ୍ଠ ଭକ୍ତଙ୍କୁ କହନ୍ତି ପ୍ରାକୃତ ଭକ୍ତ, କନିଷ୍ଠ ଭକ୍ତମାନେ ଆହୁରି ଅପ୍ରାକୃତ ବସ୍ତୁ ହେଇନାହାନ୍ତି, ଅପ୍ରାକୃତ ଭକ୍ତ ହେଇନାହାନ୍ତି, ଗୌରମନ୍ତ୍ର ଭଳି ହେଇନାହାନ୍ତି। ପ୍ରାକୃତ ଭକ୍ତମାନେ କେଉଁମାନେ? ଯେଉଁମାନେ ସେଇ ଗୁଣ ଭିତରେ ରହିଛନ୍ତି, କିନ୍ତୁ ଭଗବାନଙ୍କର ସେବା କରି 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 ଗୋଟେ ସମୟରେ ସେମାନେ ଅପ୍ରାକୃତ ବସ୍ତୁରେ ହେଇଯିବେ। ସେମାନେ ଆଉ କ'ଣ, ସେମାନେ ଆଉ ପ୍ରାକୃତ ଶରୀର ତାଙ୍କର ରହିବ ନାହିଁ। ଏଇଟା ବର୍ଣ୍ଣନା କରାଯାଇଛି, ଇହାଦସ୍ୟ ହରଡ଼ଦାସେ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥାସୁ ଜୀବନ୍ମୁକ୍ତ ସ ଉଚ୍ଚତେ। ଭଗବାନଙ୍କର ଯେଉଁମାନେ ଦାସ ରହିଛନ୍ତି, ଭଗବାନ ଭକ୍ତ ଯେଉଁମାନେ ରହିଛନ୍ତି, ସେମାନେ ଇହାଦସ୍ୟ ହରଡ଼ଦାସେ କ'ଣ, ଇହାଦସ୍ୟ ହରଡ଼ଦାସେ କର୍ମଣା ମନସା ଗିରା, ସେମାନେ ଯାହା କରୁଛନ୍ତି, କର୍ମ କରୁଛନ୍ତି, ଶରୀର ଦ୍ୱାରା କରୁଛନ୍ତି, ମନ ଦ୍ୱାରା କରୁଛନ୍ତି, ବଚନ ଦ୍ୱାରା ଯାହା କହୁଛନ୍ତି, ନିଖିଳାସୁ ଅପି ଅବସ୍ଥା ଆସୁ। ସାଧାରଣ ତିନି ପ୍ରକାର ଅବସ୍ଥା ରହିଛି ଆମର, ଗୋଟେ ହେଉଛି ଜାଗ୍ରତ ଅବସ୍ଥା, ଗୋଟେ ହେଉଛି ନିଦ୍ରିତ ଅବସ୍ଥା, ଆଉ ଗୋଟେ ହେଉଛି ସ୍ୱପ୍ନ ଅବସ୍ଥା। ସବୁ ଅବସ୍ଥାରେ ସେମାନେ ଜୀବନ୍ମୁକ୍ତ, ସେମାନେ ଆଉ ଇଏ ପ୍ରାକୃତ ନଥାନ୍ତି, ସେମାନେ ଅପ୍ରାକୃତ ବସ୍ତୁ ହେଇଯାଆନ୍ତି ସେମାନେ। ତେଣୁ ଏ ଯେଉଁ ଭଗବାନ ଯେଉଁ ଭୋଗ ପ୍ରାକୃତ ଭକ୍ତ ହେଲେ ବିଗିନିଂ ଯେଉଁମାନେ ରହିଛନ୍ତି, ଭଗବାନ ସେବାରେ ନିଯୁକ୍ତ ଅଛନ୍ତି, ଆସ୍ତେ ଆସ୍ତେ ସେମାନେ ମଧ୍ୟ ଅପ୍ରାକୃତ ସ୍ତରକୁ ପଳାଇବେ, ସେମାନେ ତିନି ଗୁଣରୁ ଉର୍ଦ୍ଧକୁ ପଳାଇବେ। ତେଣୁ ଏହି ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, ପଚାରିଥିଲେ ପ୍ରଭୁ କେମିତି ଆମେ ଜାଣିବା ଜଣେ ତ୍ରିଗୁଣରୁ ଉର୍ଦ୍ଧକୁ ଗଲେ ବୋଲି। କେହିଲିଙ୍ଗେ ତ୍ରିଗୁଣାନ ଏତାନ ଅତୀତ ଭବତି ପ୍ରଭୁ କିମାଚାର କଥଂ ଚେତାନ ତ୍ରିଗୁଣାନ ଅତିବର୍ତ୍ତତେ। ଚଉଦ ଅଧ୍ୟାୟରେ ପ୍ରଶ୍ନଟି ପଚାରିଲେ, ତେଣୁ ଭଗବାନ ତାର ଉତ୍ତର ଦେଇ କହିଲେ, ମାଂଚ ଯୋ ଅବ୍ୟବିଚାରେଣ ଭକ୍ତି ଯୋଗେନ ସେବତେ ସଗୁଣାନ ସମିତି ତେଇତାନ ବ୍ରହ୍ମ ଭୂୟାୟ କଳ୍ପତେ। ଅବ୍ୟବିଚାର ଭାବରେ ଏକମାତ୍ର ଭଗବାନଙ୍କ ଶରଣରେ ଯିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଅବ୍ୟବିଚାରଣ ଭକ୍ତି ଯୋଗରେ ଯେଉଁ ଭଗବାନଙ୍କୁ ସେବା କଲା ମାନେ ସେମାନେ ତିନି ଗୁଣରୁ ଉର୍ଦ୍ଧକୁ ପଳାଇବେ, ସେମାନେ ଅପ୍ରାକୃତ ବସ୍ତୁରେ ପରିଣତ ହୋଇଯିବେ, ଆଉ ପ୍ରକୃତ ରହିବେ ନାହିଁ, ପ୍ରକୃତ ରହିବେ ନାହିଁ। ଏ ପ୍ରସାଦ ସବୁକିଛି ପ୍ରସାଦ, ଭାଗବତ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଉଦ୍ଧବ କହିଲେ, ପ୍ରଭୁ ତୁୟ ଉପଭୁକ୍ତ ଶ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଛିଷ୍ଟ ଭୋଜନ ଦାସା ତବ ମାୟା ଜୟମହି। ଭଗବାନ ଯାହା ଭୋଗ ଲାଗୁଛି ସେଇଟା ପ୍ରସାଦରେ ପରିଣତ ହୋଇଯାଉଛି, ତୋୟା ଉପଭୋକ୍ତ ଭଗବାନ ଉପଭୋଗ କରୁଛନ୍ତି, ଭଗବାନ ହେଉଛନ୍ତି ଉପଭୋଗକାରୀ। ଆମେ ଯେତେବେଳେ ଭାବୁଛେ ଉପଭୋଗକାରୀ ବୋଲି ସେତେବେଳେ ଦୁଃଖ ଆସୁଛି, ଆମର ଉପଭୋଗ କରିବାର କ୍ଷମତା ନାହିଁ। ସେଇଥିପାଇଁ ଭଗବାନ ମାୟା ଜଗତକୁ ପଠାଇଛନ୍ତି ଆମକୁ। ଏ ମାୟା ଜଗତରେ ଆମେ ଭାବିବା ଆମେ ଉପଭୋଗ କରୁଛେ, କ'ଣ ଉପଭୋଗ କରୁଛେ ନା, ଦଣ୍ଡେ ଜନ୍ୟେ ରାଜା ଜନି ନଦୀତେ ଚୁବାଏ। ମାୟାଗ୍ରସ୍ତ ଯିବେ ସେଇଭଳି ଭାବରେ ଆଗକାଳେ ଯେଉଁ ଦଣ୍ଡ ଦେବା ପାଇଁ ପଡ଼ୁଥିଲା, କିଭଳି ଦଣ୍ଡ ଦେଉଥିଲେ, ନଦୀରେ ବୁଡ଼େଇ ଦେଉଥିଲେ, ନଦୀରେ ବୁଡ଼େଇ ଦେଉଥିଲେ, ଆଉ ନିଶ୍ୱାସ ନ ନେଇପାରି ଛଟପଟ 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 ହେଲାବେଳକୁ ତାକୁ ଟିକେ ଟେକିଦେବେ ଉପରକୁ। ହଁ ସିଏ କିଛି ଆନନ୍ଦ, ତାପରେ ପୁଣି ବୁଢ଼ା ହେବ ତାଙ୍କୁ, ଇଏ ହେଉଛି ତାଙ୍କର ଆନନ୍ଦ। କିଛି ସମୟ ଦୁଃଖର ଯେଉଁ ନିର୍ବାପଣକୁ ଦୁଃଖର ଯେଉଁ କ'ଣ ଦୁଃଖ ନାସ୍ତି ବା ଦୁଃଖ ରହିବ ନାହିଁ ଯେଉଁ କିଛି ସମୟକୁ, ସେଇଟାକୁ କହିବ ସୁଖ। ଇଏ ଆମର ସୁଖର ପରିଭାଷା ହେଉଛି ଏଇଠି ଏଇଭଳି ଭାବରେ, ଭୌତିକ ଜଗତର ସୁଖ ହେଉଛି ଏଇଭଳି ଭାବରେ। ଭଗବତ ଗୀତାରେ ଭଗବାନ କହିଲେ ଯେ ଏହି ସଂସ୍ପର୍ଶତା ଭୋଗା ଦୁଃଖ ଯୌନ ଏ ବୋଧେ ଆଦ୍ୟନ୍ତବନ୍ତ କୌନ୍ତେୟ ନ ଚେଷୁ ରମତି ବୁଦ୍ଧ। କେତେ ଜଣ ବୁଦ୍ଧ ଅଛନ୍ତି ଏଇ ପରିଭାଷାରେ ଯଦି ଦେଖିବା, ଭଗବାନଙ୍କର କଥାକୁ ଯଦି ଦେଖିବା, ବୁଦ୍ଧ କିଏ ବୁଦ୍ଧ, କେତେ 760 କୋଟି ଲୋକ, କେତେ ଜଣ ବୁଦ୍ଧ ଅଛନ୍ତି ତାଙ୍କ ଭିତରୁ ବାହାର କରିବା, ସଂସ୍ପର୍ଶତା ଭୋଗା ଏଇ ଇନ୍ଦ୍ରିୟମାନଙ୍କର ପାଖରୁ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେଇ ଆନନ୍ଦ ଏଇଟା ହେଉଛି ପ୍ରକୃତ ଆନନ୍ଦ ନୁହଁ। ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେଇଟା ଜାଣନ୍ତି। କେତେ ଜଣ ଲୋକ ଅଛନ୍ତି ପୃଥିବୀରେ? ସମସ୍ତେ 99% ଏଇ ଇନ୍ଦ୍ରିୟମାନଙ୍କର ସୁଖ ହେଉ ଭାବୁଛନ୍ତି ଏଇଟା ସୁଖ, ପରମ ସୁଖ, ଆଠରୁ ଆଉ କିଛି ଅଧିକ ସୁଖ ନାହିଁ। ଏଇଭଳି ଭାବରେ ଘୁରି ବୁଲୁଛନ୍ତି, ଭୌତିକ ଜଗତରେ ଘୁରି ବୁଲୁଛନ୍ତି। ପୁନରପି ଜାନାନାମ ପୁନରପି ମରଣମ ପୁନରପି ଜାନାନି ଜଠରେ ସାୟନମ ଇହ ସଂସାରେ ବହୁ ଦୁସ୍ତାରେ ଉପାପାରେ ପାହି ମୁରାରେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଳମେ। ତେଣୁ ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଥିବେ, ମାଆଙ୍କର ଜଠରେ ଆଶ୍ରୟ ନେଉଥିବେ। ସେ ପୁଣି ଆଜିକାଲି କଳିଯୁଗରେ ମାଆଙ୍କର ଗର୍ଭରୁ ନିଷ୍କ୍ରାନ୍ତ ହେବା ବାହାରିବା ବଡ଼ କଷ୍ଟ, କାରଣ ମାଆଙ୍କ ଗର୍ଭରେ ଥାଇକି ମାଆ କାଟି ଦେଉଛନ୍ତି ତାଙ୍କୁ, ଆଉ କେହି କାଟିନାହାନ୍ତି। ଦଂଶ କାଟିଥିଲେ ଭଉଣୀର ପୁତ୍ରମାନଙ୍କୁ, କିନ୍ତୁ ଆଜିକାଲିର ଯେଉଁ କଳିଯୁଗର ମାଆମାନେ ନିଜ ପିଲାମାନଙ୍କୁ ଗର୍ଭରେ ଥାଇକି ତାଙ୍କୁ କାଟୁଛନ୍ତି। ସରକାର ତାଙ୍କୁ ଅନୁମୋଦନ କରୁଛନ୍ତି, ବଢ଼ିଆ ତୁମେ ଭଲ, ତୁମେ ବହୁତ ବଢ଼ିଆ କଲ, ଭଲ କଲ, ଦେଶ ପାଇଁ ସେବା କଲ। ତ ଏଇଭଳି ଭାବରେ କଳିଯୁଗର ଅବସ୍ଥା ହେବ ଏଇଭଳି ଭାବରେ। ସେଇଟାକୁ ହିସାବ ନ ନେଇକିରି ଆମେ କହୁଛେ ଲୋକଙ୍କର ଆୟୁଷ ବଢ଼ିଯାଉଛି, ବଢ଼ିଯାଉଛି, ଷାଠିଏ ଥିଲା, ସତୁରୀ ହେଲା, ଅଶୀ ହେଲା, ବଢ଼ି ବଢ଼ିକା ଯାଉଛି, କିନ୍ତୁ ଶାସ୍ତ୍ର ଅନୁସାରେ ବଢ଼ି ବଢ଼ିକା କମି କମିକା ଯାଉଛି ଆୟୁଷ। ଯାହା ହଉ, ଏସବୁ ଯାହା ଆମେ ଭୋଗ ଲଗାଉଛେ ଭଗବାନଙ୍କୁ, ତୟା ଉପଭୁକ୍ତ, ପ୍ରକୃତରେ ଉପଭୋଗକାରୀ ହେଉଛନ୍ତି ଭଗବାନ। ଆମେ ଯଦି ଭଗବାନଙ୍କୁ ଭୋଗ ଦେବା ତାହେଲେ ଆମେ ଆନନ୍ଦ ପାଇବା। ବୁଦ୍ଧିମାନ ବ୍ୟକ୍ତି କହିଲେ ଏମାନେ ଭଗବାନଙ୍କୁ ଆନନ୍ଦ ପ୍ରଦାନ କରି ମାଆମାନେ ଫୁଲ ଗନ୍ଧୁଛନ୍ତି, ଏମାନେ ବୁଦ୍ଧିମାନ, ଭଗବାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ସେଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ। ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି, ଭଗବାନଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି। ସଂସିଦ୍ଧି ଭାରିତ ଶରଣ, ଭଗବଦ୍ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ, ଯଥା ପ୍ରଭୃତି ଭୂତାନା ଜୈନ ଜୈନ ସର୍ବବିଧମ ତତମ ସ୍ୱ କର୍ମଣା ତମେ ଭେଟ୍ଛ ସିଦ୍ଧି ବିନ୍ଦତି ମାନବ। ଇଏ ହେଉଛି ମାନବ ଜନ୍ମର ସିଦ୍ଧି ଏବଂ ପ୍ରକୃତ ଆନନ୍ଦ ଏଇଥିରେ ରହିଛି। ଆମର ପ୍ରବୃତ୍ତି ରହିଛି ଏଇଟା କରିବା, ସେଇଟା କରିବା, ସେଇଟା କରିବା, ସେଇଟା କରିବା, ସବୁ ରହିଛି। ଲୋକେ ବ୍ୟବା ଆମିଷ ମଧ୍ୟ ସେବା ନିତ୍ୟ ହେଇଛନ୍ତୁ ନାହିଁ ତତ୍ତ୍ୱ ଚୋଦନା, ଭାଗବତ ଏକାଦଶ ସ୍କନ୍ଧରେ ଏ ଶ୍ଳୋକଟି ଅଛନ୍ତି। ଲୋକମାନଙ୍କର ଏଇ ରହିଛି ପ୍ରବୃତ୍ତି ରହିଛି, କ'ଣ କରିବେ? ଲୋକେ ବ୍ୟବହାର ସ୍ତ୍ରୀ ସଙ୍ଗ ରହିଛି, ପ୍ରବୃତ୍ତି ରହିଛି, ଆମିଷ ଭକ୍ଷଣ କରିବେ, ମଦ୍ୟପାନ କରିବେ, ଏଇ ପ୍ରବୃତ୍ତି ରହିଛି। ନିତ୍ୟ ହେଇଛନ୍ତୁ ସମସ୍ତ, ଖାଲି ମନୁଷ୍ୟମାନଙ୍କ ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ରହିଛି। ନହିତ ଚୋଦନ ସେଇଟାକୁ ଶିଖିବାକୁ ପଡ଼ିବନି, ବାପା ତୁ ଖା ଆସିକିରି ସେଇଟା ଶିଖିବାକୁ ପଡ଼ିବନି। ସିଏ ଛୋଟ ପିଲାଦିନରୁ ଜାଣିଛି କେମିତି, କିଛି ଜାଣିନାହିଁ, ସିଏ ମୂର୍ଖ, ଅବୋଧ ଜାହାତ, କିଛି ଜ୍ଞାନ ନାହିଁ, କିନ୍ତୁ ମାଆଙ୍କର ସ୍ତନ୍ୟପାନ କରିପାରୁଛି ସିଏ। ଏ ବାବା ଏଭଳି ସେ ଦେଇଛନ୍ତି, ବ୍ୟବସ୍ଥା କରିଛନ୍ତି ଛୋଟ ପିଲା, ତାକୁ ଶିଖିବାକୁ ପଡ଼ୁନାହିଁ, ବାପା ତୁ ଏମିତି କିଛି କଥା ବୁଝିବନି, କିଛି ନାହିଁ, ଏଇ ହେଉଛି ଖାଲି କେଁ ହେବ, ଖାଲି ଯେତିକି ଜାଣିଛି କୁହା କୁହା, ଆଉ କିଛି ଜାଣିନାହିଁ, କିନ୍ତୁ ମୁଁ ଜାଣିଛି କେମିତି ସ୍ତନ୍ୟପାନ କରିବାକୁ ପଡ଼ିବ, ଭଗବାନଙ୍କ ବ୍ୟବସ୍ଥା, ଏଠୁ ଶିଖିବାକୁ ପଡ଼ିବନି। କିନ୍ତୁ କ'ଣ ଶିଖିବାକୁ ପଡ଼ିବ ନା, ଏଥିରୁ ନିବୃତ୍ତ ହୁଅ, ବ୍ୟବସ୍ଥା ସେଥିପାଇଁ କରାଯାଇଛି ମାନବ ସମାଜରେ, ସେ ବ୍ୟବସ୍ଥା କରାଯାଇଛି। କ'ଣ? ବିବାହ, ବିବାହ ମାଧ୍ୟମରେ ଜଣେ ସ୍ତ୍ରୀ ସଙ୍ଗ କରିବ, ଅବୈଧ ସ୍ତ୍ରୀ ସଙ୍ଗ କଲା ମାନେ ସେଟା ଗୋଟେ ପାପରେ ପରିଣତ ହୋଇଗଲା, ପାପ ହୋଇଗଲା। ଆମିଷ, ଆମିଷ ଭକ୍ଷଣ ଯେଉଁ ରହିଛି, ଆମିଷ ଭକ୍ଷଣଟା ଆମେ ଗ୍ରହଣ କରୁନାହିଁ, କିନ୍ତୁ ଶାସ୍ତ୍ରରେ ଆମିଷ ଭକ୍ଷଣ ରହିଛି, ବ୍ୟବସ୍ଥା କରାଯାଇଛି କିଭଳି ଭାବରେ ନା, ବ୍ୟବହାର ଆମିଷ, ଯେହେତୁ ଲୋକେ ବ୍ୟବହାର ଆମିଷ ମଧ୍ୟ ସେମାନେ ନିତ୍ୟ ଯେଉଁ ନହିଁ ତଥା ବ୍ୟବସ୍ଥିତ ଅଛି ବିବାହ ଯଜ୍ଞ, ଯଜ୍ଞ ମାଧ୍ୟମରେ ପଶୁବଳି ଦେଲେ ସେ ଆମିଷଟା ଭକ୍ଷଣ କଲେ ସେଇଟା ପ୍ରବୃତ୍ତିରୁ ନିବୃତ୍ତି ମାର୍ଗକୁ ଆସିବେ, ସେମାନେ ପ୍ରବୃତ୍ତିରୁ ନିବୃତ୍ତି ମାର୍ଗକୁ ଆସିବେ। ଏଥିପାଇଁ ବେଦରେ ବ୍ୟବସ୍ଥା କରାଯାଇଛି, ଏସବୁ କାରଣ ରହିଛି, କିନ୍ତୁ ଲୋକମାନେ ବୁଝିପାରିନି, ବୁଝିବେ ନାହିଁ ସେଟା। ବେଦରେ ବ୍ୟାସଦେବ ଭଗବାନଙ୍କର ଅବତାର, ସେ କହିଛନ୍ତି ପଶୁବଳି ଦେବା ପାଇଁ, ଆଉ ସେ କହିଛନ୍ତି ମାସକରେ ଗୋଟେ ଦିନ, ଠିକ୍ ଅଛି ଆମେ ଗୋଟେ ଦିନ ଦେବେ, କ'ଣ ତିନି ଦିନ ଦେବା, କିଛି ଅସୁବିଧା ନାହିଁ। ନାରଦ ଏ କଥା କହିଥିଲେ, ଯୁଗୁପ୍ସିତମ ଧର୍ମକୃତି
ତୁମେ ଯେଉଁ ଧର୍ମ କଲ ଏସବୁ ଦୁଃଖସୂତ ଅନ୍ୟାୟ ସବୁ କଲ, ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କଲ, ବେଦ ଉପନିଷଦ ଇତ୍ୟାଦି ନିନ୍ଦନୀୟ ବୋଲି କହିଦେଲେ। ପ୍ରଥମ ସ୍କନ୍ଦ ପନ୍ଦର ଅଧ୍ୟାୟରେ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ତେଣୁ ଲୋକମାନେ ଜାଣିବେ ନାହିଁ। ତେଣୁ ଏସବୁ ରହିଛି, ବ୍ୟବସ୍ଥା କରାଯାଇଛି। କ'ଣ ବିବାହ ଯଜ୍ଞ ସୁରାଗ୍ରହୀ, ସୁରାଗ୍ରହୀ ଯଜ୍ଞ ମାଧ୍ୟମରେ ଜଣେ ମଦ୍ୟପାନ କରିପାରିବେ, ଆଘ୍ରାଣ ଆଘ୍ରାଣକୁ କୁହାଯାଏ ସେଇଟା ମଧ୍ୟ ଏସବୁ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯେଉଁ ରହିଛି ସମସ୍ତଙ୍କର ସେ ରହିଛି, ପ୍ରବୃତ୍ତି ରହିଛି, ଖାଲି ମନୁଷ୍ୟମାନଙ୍କର ରହିଛି ତା ନୁହଁ, ସମସ୍ତଙ୍କର। ଯଥା ପ୍ରବୃତ୍ତି ଭୂତାନାମ ଯେ ଭୂତାନାମ ସବୁ ଜୀବମାନଙ୍କର ଯେନ ସର୍ବମିତମ ତଥମ ସମସ୍ତେ ଯେତେ ଭୌତିକ ଜଗତ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ସେ ରହିଛି ପ୍ରବୃତ୍ତି। କିନ୍ତୁ ସ୍ୱକର୍ମଣା ତମଭ୍ୟର୍ଥ ସେଇ କର୍ମ ମାଧ୍ୟମରେ ଯଦି ଆମେ ଭଗବାନଙ୍କର ଆରାଧନା କରିଦେଲେ, ଅର୍ଚ୍ଚନା କରିଦେଲେ, ଭଗବାନ ପୂଜା କରିଦେଲେ, ସ୍ୱକର୍ମ ସିଦ୍ଧିଂ ବିନ୍ଦନ୍ତି ମାନବ, ଏ ସିଦ୍ଧିପ୍ରାପ୍ତର ଉପାୟ। କେମିତି ଜଣେ ସିଦ୍ଧିପ୍ରାପ୍ତ ହେବ, ଏ ଉପାୟ ଭଗବାନ ଦେଉଛନ୍ତି ସିଦ୍ଧି ପାଇବା। ଆମେ ସିଦ୍ଧି ପାଇବା ପାଇଁ କେତେ କ'ଣ ଚେଷ୍ଟା କରୁଛୁ ଲୋକମାନେ, କେମିତି ଆମେ ସିଦ୍ଧି ପ୍ରାପ୍ତ ହେବୁ, ଭଗବାନ କହିଦେଇଛି ସମସ୍ତ ପାଇଁ। ତୁମେ ଏଇଭଳି ଭାବରେ କର, ଯାହା କରୁଛ ସବୁ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ତଦାସି ଯତ୍ ଯତ୍ ତପସ୍ୱସି କହନ୍ତେ ଇଏ ତତ୍ କୁରୁଷ ମଦର୍ପଣ। ଯାହା ଯତ୍ 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 କରୋସି, ଯେଉଁ କାର୍ଯ୍ୟ ତୁମେ କରୁଛ, ଯେଉଁ ଖାଦ୍ୟ ତୁମେ ଖାଉଛ, ଯେଉଁ ଦାନ ତୁମେ କରୁଛ, ଯେଉଁ ଯଜ୍ଞ କରୁଛ, ଯେଉଁ ଦାନ କରୁଛ, ଯେଉଁ ତପସ୍ୟା କରୁଛ, ସବୁକିଛି ମୋତେ ଅର୍ପଣ କର। ନବମ ଅଧ୍ୟାୟରେ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ପୃଥିବୀକୁ କୁହାଯାଉଛି। କିନ୍ତୁ କେତେ ଜଣ ଲୋକ ଏଇଟାକୁ ଗ୍ରହଣ କରୁଛନ୍ତି, ଜାଣିଛନ୍ତି କେତେ ଜଣ, ତାପରେ କରିବା କଥା ଅଲଗା କଥା। ତେଣୁ ଏଇଟା ହେଉଛି ଆମେ ସିଦ୍ଧିପ୍ରାପ୍ତ ଉପାୟ ଭଗବାନ କହିଦେଲେ, ସବୁକିଛି ଭଗବାନଙ୍କୁ ଭୋଗ ଲଗେଇଦେଲେ ସେଇଟା ପ୍ରସାଦରେ ପରିଣତ ହୋଇଗଲା। ସେଇଟା ଉଦ୍ଧବ କହିଲେ ଏକାଦଶ ଷଷ୍ଠ ଅଧ୍ୟାୟରେ କହିଲେ, ତୋୟ ଉପଭୁକ୍ତ ଶ୍ରବ ଗନ୍ଧ, ଶ୍ରବ କହିଲେ ମାଳା, ଶ୍ରବ ଗନ୍ଧ ଭଗବାନ ପାଖରେ ଆମେ ଦେଉଛେ, ସେଣ୍ଟ ଫେଣ୍ଟ ଦେଉଛେ, କେତେ କ'ଣ ସବୁ ରହିଛି, ଚନ୍ଦନ ଫନ୍ଦନ କେତେ କ'ଣ ସବୁ ଦିଆଯାଉଛି ଭଗବାନଙ୍କୁ, ବାସ ବସ୍ତ୍ର ପ୍ରଦାନ କରାଯାଉଛି, ଅଳଙ୍କାର ପ୍ରଦାନ କରାଯାଉଛି। ଏହିଭଳି ଭାବରେ ଭଗବାନ ଯେତେବେଳେ ସେଇଟା ବ୍ୟବହାର କଲାପରେ, ଭଗବାନ ଉପଭୋଗ କଲାପରେ ସେଇଟା ପ୍ରସାଦରେ ପରିଣତ ହୋଇଯାଉଛି। ଏହା ଉପଭୋକ୍ତ ସ୍ୱରଗନ୍ଧ ବାସ ଅଳଙ୍କାର ଉଚ୍ଚିଷ୍ଟ ଭୋଜନ ଦାସା, ଆମେ ହେଉଛି ଆପଣଙ୍କ ଦାସ, ଆପଣଙ୍କ ଉଚ୍ଚିଷ୍ଟକୁ ଆମେ ଭୋଜନ କରିବୁ। ଉଚ୍ଚିଷ୍ଟ ଭୋଜନଟା ହେଉଛି ଗୋଟେ ତାମସିକ ଖାଦ୍ୟ, ତାକୁ ଭଗବତ ଗୀତା 17 ଅଧ୍ୟାୟରେ ଖାଦ୍ୟ ବିଷୟରେ ଯେତେବେଳେ କୁହାଯାଉଛି ସେତେବେଳେ କୁହାଯାଉଛି ତାମସିକ ଖାଦ୍ୟ ହେଉଛି ଖାଦ୍ୟ ଉଚ୍ଚିଷ୍ଟ ଖାଇବା। କ'ଣ ଜାତ ଜାମ ଗତ ରସ ପୋତି ପର୍ଯ୍ୟୁଷିତ ଜଗତ ଉଚ୍ଚିଷ୍ଟମ ବି ଚା ମଧ୍ୟ ଆହାର ତାମସ ପ୍ରିୟ, ଏ ମାଛ ମାଂସ ଇତ୍ୟାଦି ଏଇଟା ଅମଧ୍ୟ ଉଚ୍ଚିଷ୍ଟ, ଜଣଙ୍କର ଉଚ୍ଚିଷ୍ଟ ଯେତେ ଭଲ ଖାଦ୍ୟ ହେଲେ ମଧ୍ୟ ଜଣଙ୍କର ଉଚ୍ଚିଷ୍ଟ ମାନେ ସେଇଟା ଖାଇଲେ ସେଇଟା ତାମସିକ ଖାଦ୍ୟ ହୋଇଯିବଲା। କିନ୍ତୁ ଭଗବାନଙ୍କୁ ଯେଉଁ ପ୍ରସାଦ ଦିଆଗଲା ସେଇଟା ତାଙ୍କର ଉଚ୍ଚିଷ୍ଟ ହେଉଛି ମହାପ୍ରସାଦ, ମହାପ୍ରସାଦ ଗୋବିନ୍ଦ ଆମେ କହୁଛେ ମହାପ୍ରସାଦ। ଭଗବାନଙ୍କୁ ଭୋଗ ଲାଗିଲା, ଭଗବାନ ଯେତେବେଳେ ଖାଇଦେଲେ ସେଇଟା ଖାଲି ପ୍ରସାଦ ନୁହଁ, ସେଇଟା ହେଉଛି ମହାପ୍ରସାଦ। ଏବଂ ସେ ମହାପ୍ରସାଦକୁ ଯେତେବେଳେ ଗୁରୁଦେବଙ୍କୁ ଅର୍ପଣ କରାଯାଉ ସେଇଟା ମହାମହାପ୍ରସାଦ ମହାମହାପ୍ରସାଦ। ଏଇ ଏଇଟାକୁ ଆମେ ଉପଭୋଗ କଲେ ଉଚ୍ଚିଷ୍ଟ ଭୋଜନ ଦାସା ତବ ମାୟା ଜୟମ ହି, ଭଗବାନ ମାୟାକୁ ଜୟ କରିଯିବା ଏଇଭଳି ଭାବରେ। ତେଣୁ ଏ ଯେଉଁ ପ୍ରସାଦ ପ୍ରସାଦ ହେଉଛି ନାୟମ ଶ୍ରୀଙ୍କୁ ନିତାନ୍ତରିତ ପ୍ରସାଦ, ଏଇଭଳି ପ୍ରସାଦ କେହି ପ୍ରାପ୍ତ ହୋଇନାହାନ୍ତି, ନ କେହି ପ୍ରାପ୍ତ ହୋଇନାହାନ୍ତି। ଆଶ୍ଚର୍ଯ୍ୟରେ କହୁଛନ୍ତି ବହୁତ ବିଦ୍ୱାନ ବ୍ୟକ୍ତି, ସମଗ୍ର ବିଶ୍ୱର ବିଦ୍ୱାନ ବ୍ୟକ୍ତି, ଶ୍ରେଷ୍ଠ ବିଦ୍ୱାନ ହେଉଛନ୍ତି ଉଦ୍ଧବ। ସିଏ ଆଶ୍ଚର୍ଯ୍ୟ ହେଇ କହୁଛନ୍ତି, ସେ ପ୍ରଥମେ କହିଲେ ନରୁ ଆରମ୍ଭ କଲେ, ନା କେହି ପାଇନାହାନ୍ତି ଏଭଳି ପ୍ରସାଦ। ନାୟମ ଶ୍ରୀଙ୍କୁ ନିତାନ୍ତ ଶ୍ରୀ ଲକ୍ଷ୍ମୀଦେବୀ ଭଗବାନଙ୍କ ବକ୍ଷସ୍ଥଳରେ ବାସ କରୁଛନ୍ତି ଭଗବାନ ପତ୍ନୀ, ସିଏ ମଧ୍ୟ ପ୍ରାପ୍ତ ହୋଇନାହାନ୍ତି, ଆଉ କାହା କଥା କ'ଣ କହିବା। ନିତାନ୍ତରେ ସ୍ୱଯୋଶିତାନ ସ୍ୱର୍ଗର ଯେଉଁ ଯୋଶିତାମାନେ ରହିଛନ୍ତି, ସ୍ୱର୍ଗର ଯେଉଁ ଦେବୀମାନେ ରହିଛନ୍ତି, ସ୍ୱର୍ଗର ଯେଉଁ ଅପ୍ସରା ଇତ୍ୟାଦି ସବୁ ରହିଛନ୍ତି, ସ୍ୱଯୋଶିତାଙ୍ଗ ନଳିନଗନ୍ଧା, ତାଙ୍କ ଶରୀରରେ ସେମାନେ ସେଣ୍ଟ ଲଗାନ୍ତି ନାହିଁ। ନଳିନଗନ୍ଧ ନଳିନ କଲେ ଯେଉଁ ରହିଛି ପଦ୍ମ, ପଦ୍ମର ବାସ ରହିଛି ସୁବାସ, ଆମର ଏଠିକାର ବାସ ଏତେ ଭଲ ନାହିଁ, ଆହୁରି ବହୁତ ସୁନ୍ଦର ସୁନ୍ଦର ରହିଛି ପଦ୍ମସବୁ ରହିଛି, ତାର ସୁବାସ କାହିଁରେ କ'ଣ ସୁବାସ ସବୁ ରହିଛି, ଭ୍ରମର ଆକର୍ଷିତ ହେଇକି ଆସେ, ଆକର୍ଷିତ ଏତେ ଫୁଲ ରହିଛି, କ'ଣ ସାବରା ମିଶ୍ରଲକ୍ଷତି 20 ଲକ୍ଷ ପ୍ରକାର ସ୍ଥାବର ଜୀବ ଅଛନ୍ତି, ପଶୁ ପକ୍ଷୀ ଏ ଯେଉଁ କ'ଣ ଗଛଲତା ଇତ୍ୟାଦି ସବୁ ରହିଛନ୍ତି, ବହୁତ ଫୁଲର ସବୁ ରହିଛି, କିନ୍ତୁ 100 ଲକ୍ଷ ପ୍ରକାର ଫୁଲର ସବୁ ରହିଛି, କିନ୍ତୁ ଇଏ ଯେଉଁ ରହିଛି ଭ୍ରମର, ଇଏ ଆକର୍ଷିତ ହେଇ ଆସେ, ଏଇ ପଦ୍ମର ମଧୁ ପଦ୍ମର ଗନ୍ଧ ପ୍ରତି ଆକର୍ଷିତ ହେଇକି ଆସେ, ଏତେ ଆକର୍ଷଣ କରେ ସେ ପଦ୍ମ। ଏଇ ପଦ୍ମ ସେଇ ନସ୍ୱର୍ଯୋଷିତାଂ, ସ୍ୱର୍ଗର ଯୋଶୀ ମାନେ ଯେଉଁ ରହିଛନ୍ତି, ସ୍ୱର୍ଗର ଯେଉଁ ନାରୀମାନେ ରହିଛନ୍ତି, ତାଙ୍କର ନଳିନଗନ୍ଧା, ତାଙ୍କର ଶରୀରରୁ ସେଇଭଳି ବାସ ଆସୁଛି, ନଳିନଗନ୍ଧା ସେଣ୍ଟ ଲଗାଉନାହାନ୍ତି। ଆମର ଭକ୍ତମାନେ ଭଗବାନ ସେବା ଯେତେବେଳେ କରୁଛନ୍ତି, ତାଙ୍କ ଶରୀରରୁ ମଧ୍ୟ ସେଇଭଳି ଭାବରେ ବାସ ଆସୁଛି, ଭଗବାନ ଭଳି ବାସ, ଭଗବାନ ଯେଉଁଭଳି ଭାବରେ ରହିଛି ସୁଗନ୍ଧି ରହିଛି ଭଗବାନଙ୍କର, ଅନେକ ପ୍ରକାର ସୁଗନ୍ଧି ଆସେ ଭଗବାନ ପାଖରୁ। ମହାପ୍ରଭୁ ଥରେ ଜଗନ୍ନାଥ ବଲ୍ଲଭରେ ଭଗବାନଙ୍କ ସୁଗନ୍ଧିକୁ ଆଘ୍ରାଣ କଲେ, ପାଗଳ ହେଇ ବୁଲିଲେ, ଭଗବାନଙ୍କ ଶରୀରରୁ କ'ଣ ସବୁ ସୁଗନ୍ଧି ଯେଉଁ ବାହାରେ, କିଭଳି ଭାବରେ କସ୍ତୁରୀ ଇତ୍ୟାଦି ବିଭିନ୍ନ ପ୍ରକାର ସବୁ କସ୍ତୁରୀ ତିଳକଂ ଲଲାଟ ପଟଳ ଏଇସବୁ ରହିଛି, ଏଭଳି ସୁଗନ୍ଧି ସବୁ ରହିଛି ଭଗବାନ ପାଖରେ। ତେଣୁ ଭକ୍ତମାନେ ମଧ୍ୟ ଭଗବାନଙ୍କୁ ସେବା କରି ତାଙ୍କର ଶରୀର ମଧ୍ୟ ସେଇଭଳି ଭାବରେ ସୁବାସ ବାହାରେ। ନଳିନଗନ୍ଧା ରୁଚାଂ, ଏବଂ ଖାଲି ଯେ ନଳିନଗନ୍ଧା ସ୍ୱର୍ଯୋଷିତାଂ ସେତିକି ନୁହଁ, ରୁଚାଂ ତାଙ୍କର ଯେଉଁ ଶରୀରର ରଙ୍ଗ ରହିଛି ବହୁତ ସୁନ୍ଦର, ଗୋଲ୍ଡେନ୍ ଗୋଲ୍ଡେନ୍ କୁହାଗଲା ନା, ଅର୍ଚ୍ଚି ବିରିବ ବର୍ଣ୍ଣେୟ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ସବୁ ସ୍ୱର୍ଗର ବର୍ଣ୍ଣନା କରାଯାଇଛି, ତାଙ୍କ ନାରୀମାନଙ୍କ ବର୍ଣ୍ଣନା କରାଯାଇଛି କିଭଳି ଭାବରେ, ଯତ୍ର ନିୟ ନିତ୍ୟ ବ୍ୟୟ ରୂପ, ସେମାନେ କେବେ ବୃଦ୍ଧା ହୁଅନ୍ତି ନାହିଁ ବା ବୃଦ୍ଧ ହୁଅନ୍ତି ନାହିଁ, ସବୁ ଯୁବକ ଯୁବତୀ ସବୁବେଳ ପାଇଁ, ଯତ୍ର ନିତ୍ୟ ବ୍ୟୟ ରୂପ, ତାପରେ ଅଛି ବି ହେବ ବନ୍ୟ ବହ୍ନି ଭଳି ଚିକ୍ଚିକ୍ ଚିକ୍ଚିକ୍ ତାଙ୍କ ଶରୀର ହେଉଥିବ, ସୁବର୍ଣ୍ଣ ଶରୀର ରହିଛି ତାଙ୍କର, ଏଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି ସ୍ୱର୍ଗ ଲୋକମାନଙ୍କ କଥା। ନଳିନଗନ୍ଧ ରୁଚାଙ୍କୁ ତ ନ୍ୟା, ଆଉ ଯେଉଁଠି ଶ୍ରୀ ଲକ୍ଷ୍ମୀଦେବୀ ଏଭଳି ପ୍ରସାଦ ପ୍ରାପ୍ତ ହୋଇପାରୁନାହାନ୍ତି, ଆଉ ସ୍ୱର୍ଯୋଷିତାଙ୍କମାନଙ୍କ କଥା କ'ଣ କହିବା, କୁତ ଅନ୍ୟା, ଅନ୍ୟମାନେ କହିଲେ, ଅନ୍ୟମାନେ କହିଲେ ଆମର ଆତ୍ମଜନ ଟିକାରେ କହିଛନ୍ତି, ମନୁଷ୍ୟମାନଙ୍କ କଥା କ'ଣ କହିବା, ଆମର ଯେତେ ବଡ଼ ହିରୋଇନ୍ ହୁଅନ୍ତୁ, ଯେତେ ପୁରସ୍କାର ପାଆନ୍ତୁ, ମିସ୍ ୟୁନିଭର୍ସ ହୁଅନ୍ତୁ ବା ମିସ୍ ୱାର୍ଲଡ ହୁଅନ୍ତୁ, ମିସ୍ ଯାହା ହୁଅନ୍ତୁ, ତାଙ୍କ କଥା କ'ଣ କହିବା, କୁତନ୍ୟା ରାସୋତ୍ସବେଶ୍ୟ ଭୁଜଦଣ୍ଡ ଗୃହୀତ କଣ୍ଠ। ରାସଲୀଳାରେ ଗୋପୀମାନେ ଯେଉଁ ଭଗବାନଙ୍କ କୃପା ପ୍ରାପ୍ତ ହୋଇଥିଲେ, ରାସୋତ୍ସବେଶ୍ୟ ଅଶ୍ୟ ରାସୋତ୍ସବରେ କ'ଣ ହୋଇଥିଲା ନା, ଭୁଜଦଣ୍ଡ ଭଗବାନଙ୍କ ଭୁଜ, ଭଗବାନ ପାଦ ହସ୍ତପଦ୍ମ ଭୁଜଦଣ୍ଡ ଗୃହୀତ ତାଙ୍କର କଣ୍ଠରେ ଧାରଣ କରିଥିଲେ, ଭଗବାନ ତାଙ୍କ କଣ୍ଠକୁ ଧାରଣ କରିଥିଲେ ତାଙ୍କ ହସ୍ତରେ, ସ୍ତ୍ରୀ ହସ୍ତରେ, ଏଭଳି ପଦ୍ମ ହସ୍ତ ପଦ୍ମରେ ଧାରଣ କରିଥିଲେ ଗୃହୀତ କଣ୍ଠ ଲବ୍ଧାଶିଷାଂ, ଏମାନେ ଯେଉଁ ଆଶିଷ ପ୍ରାପ୍ତ ହୋଇଥିଲେ, ଲବ୍ଧାଶିଷାଂ ଯା ଉଦଗାର ଯେଉଁ ପ୍ରାପ୍ତ ହୋଇଥିଲେ, ବ୍ରଜବଲ୍ଲଭୀ ନାମ ବ୍ରଜବଲ୍ଲଭୀ ମାନେ ବ୍ରଜବଲ୍ଲଭୀ ବ୍ରଜସୁନ୍ଦରୀ ଏମାନେ ସବୁ ଏଭଳି ଭାବରେ ଯେଉଁ କୃପା ପ୍ରାପ୍ତ ହୋଇଥିଲେ ଭଗବାନଙ୍କଠାରୁ, ଆଉ କେହି କୃପା ସେ କୃପା ପ୍ରାପ୍ତ ହୋଇନାହାନ୍ତି। ଉତନ୍ୟା ଲବ୍ଧା ଶିଶାନ୍ତ ଉଦଗାତ ବ୍ରଜବଲ୍ଲଭୀ ନାମ, ବହୁ ବଚନରେ କୁହାଯାଇଛି, ଲକ୍ଷ ଲକ୍ଷ କୋଟି କୋଟି ଗୋପୀମାନେ ଅଛନ୍ତି ସବୁ, ଏମାନେ ସବୁ ଏଇଭଳି କୃପା ପ୍ରାପ୍ତ ହୋଇଥିଲେ ଭଗବାନଙ୍କର। ତେଣୁ ଆଶ୍ଚର୍ଯ୍ୟ ହୋଇକରି ତାଙ୍କର ଯେଉଁ ରହିଛି ମହାତ୍ମ୍ୟ ଗାନ କରୁଛନ୍ତି, ଉଚ୍ଚସ୍ୱରରେ ଗାନ କରୁଛନ୍ତି 5ଟି ଶ୍ଳୋକରେ, ଆଜି 3rd ଶ୍ଳୋକ ହେଲା, ଆଜି 5ଟି ଶ୍ଳୋକରେ ଗାନ କରୁଛନ୍ତି। ଏଇଭଳି ଭାବରେ ଆମର ଟୀକା ଶେଷ ହୋଇଗଲା, ଆମେ ବିଶ୍ୱନାଥ ଚକ୍ରବର୍ତ୍ତୀ ଟୀକାକୁ ଯିବା ବର୍ତ୍ତମାନ। ବିଶ୍ୱନାଥ ଚକ୍ରବର୍ତ୍ତୀକୁ କ'ଣ କହୁଛନ୍ତି, ଅବଶ୍ୟ ଆମେ ତାଙ୍କରି କଥା ନେଇକି ଆମେ କହୁଛେ। ତେଣୁ ଏଠି କୁହାଯାଉଛି, ଯଥା ସର୍ବାବତାରୀ ଶ୍ରେଷ୍ଠ ଏବ କୃଷ୍ଣେ, କୃଷ୍ଣ ଗୋଚାରଣ ବାନର ବାଳକେଇ ସହ ଭୋଜିତ୍ୱ ଦଧି ଚୌର୍ଯ୍ୟ ପରସ୍ତ୍ରୀ ଚୌର୍ଯ୍ୟାଦି ଲୋକ ବିଜ୍ଞାନ ଗୃହୀତେବ ସର୍ବସଙ୍ଗୀତ ସର୍ବୋତ୍କର୍ଷ ସୀମାନ ପ୍ରାପ।
ସଂସ୍କୃତରେ କହିଲେ ଆମେ ବୁଝିପାରୁନାହିଁ, କିନ୍ତୁ ସଂସ୍କୃତ ବୁଝିଲେ ଆଉ ବହୁତ ଆନନ୍ଦ ଲାଗିବ। ସଂସ୍କୃତ ଶବ୍ଦ ଭଳି ଆଉ କୌଣସି ଶବ୍ଦ ନାହିଁ ଦେବନାଗରୀ। ଦେବତାମାନେ ଏ ସଂସ୍କୃତ ଭାଷାରେ କଥା ହୁଅନ୍ତି। ଆପଣ ଯଦି ସଂସ୍କୃତ ଦୁଇଟାକୁ ବୋଲିଦେବେ ଆପଣଙ୍କର କାହିଁରେ କ'ଣ ସମ୍ମାନ ହୋଇଯିବ। ସଂସ୍କୃତ ଏ ପଣ୍ଡିତ ପଣ୍ଡିତ କହିବେ ସମସ୍ତେ ସଂସ୍କୃତ ଦୁଇଟାକୁ ବୋଲିଦେବେ। ଆଉ ଶୁଣିଲେ ନା ତାକୁ ପଣ୍ଡିତ ବୋଲି କହିଲେ ସଂସ୍କୃତ କ'ଣ କମ୍ ଛୋଟିଆ ଲାଙ୍ଗୁଏଜ୍ ଭାଷା। ଥରେ ଜାଣିଗଲେ ଶିଖିଗଲେ ବହୁତ ଆନନ୍ଦ। ସଂସ୍କୃତ ଭଳି ଭାଷା ଅଛି ଆଉ ସଂସ୍କୃତ ଭାଷା ଭାଷାମାନଙ୍କର ଜନନୀ ହେଉଛନ୍ତି ସଂସ୍କୃତ। ଯେତେ ଭାରତବର୍ଷ ପୃଥିବୀରେ ଯେତେ ଭାଷା ରହିଛି ସବୁ ଭାଷାର ମୂଳ ଭାଷା ହେଉଛି ସଂସ୍କୃତ ଭାଷା ଦେବନାଗରୀ ସଂସ୍କୃତ ଭାଷା। ଏ ଭାଷାକୁ ଭାଷା ସଂସ୍କୃତ ଭାଷା ସହିତ କୌଣସି ଭାଷା ସମାନ ହୋଇପାରିବ ନାହିଁ। ଶ୍ରେଷ୍ଠ ଭାଷା ଏଇଟା। ଯାହା ହେଉ ଯଥା ଯେଉଁଭଳି ଭାବରେ ସର୍ବବତାର ଶ୍ରେଷ୍ଠ ଯେତେ ଅବତାର ଅଛନ୍ତି ଏତେ ଚାଷ କୁଳା ପୁରୁଷ କୃଷ୍ଣ ସୁ ଭଗବାନ ସ୍ୱୟଂ 22 ଅବତାର ବିଷୟରେ କହିଲେ ସୁତ ଗୋସ୍ୱାମୀ ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ କୃଷ୍ଣଙ୍କୁ ମଧ୍ୟ 20 ଅବତାର ବିଷୟରେ କହିଦେଲେ। ତେଣୁ ତାପରେ କହିଲେ 1 ଦିନ 28 ନା କେତେ ଏ ଶ୍ଳୋକଟା ଲେଖିବେ ଏତେ ଚାଂଶ କଳା ପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ। କିଏ କଳା କିଏ ଅଂଶ, ଅଂଶର ଅଂଶ ହେଉଛି କଳା, କିନ୍ତୁ କୃଷ୍ଣ ହେଉଛନ୍ତି ଭଗବାନ ସ୍ୱୟଂ ଭଗବାନ। ଭଗବାନ ଆଉ ସ୍ୱୟଂ ଭଗବାନ ଭିତରେ ତଫାତ ରହିଛି। ସ୍ୱୟଂ ଭଗବାନ, ସ୍ୱୟଂ ଭଗବାନଙ୍କ ଉପରେ ଆଉ କେହି ନାହାନ୍ତି, ଭଗବାନଙ୍କ ଉପରେ ସ୍ୱୟଂ ଭଗବାନ ରହିଛନ୍ତି, ସ୍ୱୟଂ ଭଗବାନ ଉପରେ ଆଉ କେହି ନାହାନ୍ତି। ଈଶ୍ୱର ପରମ କୃଷ୍ଣ ଇଏ ହେଉଛି ଅନ୍ତିମ ଈଶ୍ୱର ଭଗବାନ। ତେଣୁ ଯେତେ ଅବତାର ଅଛନ୍ତି ଶ୍ରେଷ୍ଠ ହେଉଛନ୍ତି କୃଷ୍ଣ। ସିଏ କ'ଣ କରୁଛନ୍ତି, ଗୋଚାରଣ କରୁଛନ୍ତି, ବାନରମାନଙ୍କ ସହିତ ଖେଳୁଛନ୍ତି, ବାଳକମାନଙ୍କ ସହିତ ଖେଳୁଛନ୍ତି, ତାଙ୍କ ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କଠାରୁ ତାଙ୍କର ଅଇଁଠା ଖାଉଛନ୍ତି, ଦଧି ଚୋରି କରୁଛନ୍ତି, ପରସ୍ତ୍ରୀ ଗମନ କରୁଛନ୍ତି, ଏଇଭଳି ଭାବରେ ଆଦି ଲୋକ ବି ଗାନ ସାଧାରଣ ଲୋକମାନେ ଏଇଟାକୁ ନିନ୍ଦା କରିବେ। କିନ୍ତୁ ଗୃହିତେବ ସର୍ବସଙ୍ଗୀତ ସଦୋତ୍କର୍ଷୀ କର୍ଷ ସୀମାନ ପ୍ରାପ କିନ୍ତୁ ତଥାପି ସେ ପୂଜିତ ଶାସ୍ତ୍ର ଦ୍ୱାରା ପୂଜିତ। ଭକ୍ତମାନେ ତାକୁ ପୂଜା କରନ୍ତି, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ତାଙ୍କୁ ପୂଜା କରିବେ, ସାଧାରଣ ବ୍ୟକ୍ତିମାନେ ସେଇଟା ଜାଣନ୍ତି ନାହିଁ, ଅବଜାଣନ୍ତି ମାଙ୍ଗୁଡ଼ା, ମୂର୍ଖମାନଙ୍କ କଥା କ'ଣ କହିବା। କିନ୍ତୁ ସେ ପୂଜିତ ହୁଅନ୍ତି, ସର୍ବଶ୍ରେଷ୍ଠ ହିସାବରେ ପୂଜିତ ହୁଅନ୍ତି, ଅଗ୍ରପୂଜ୍ୟ, ତାଙ୍କଠାରୁ ଆଉ କିଏ ଅଧିକ ପୂଜ୍ୟ ନାହାନ୍ତି। ଯେଉଁ ରହିଛି ଯୁଧିଷ୍ଠିର ମହାରାଜ ଯେଉଁ କରିଥିଲେ ରାଜସ୍ୱ ଯଜ୍ଞ, ଅଗ୍ରପୂଜ୍ୟ ତାଙ୍କୁ କରାଗଲା, ପ୍ରଥମେ ତାଙ୍କୁ ପୂଜା କରାଗଲା, ତାପରେ ଅନ୍ୟମାନଙ୍କୁ ପୂଜା କରାଯିବ। ଏ ହେଉଛି ବିଧି ହେଉଛି ଏଇଟା। ଆମ ଠାକୁରମାନେ ସବୁ ରହିଛନ୍ତି ବିଭିନ୍ନ ପ୍ରକାର, କିଏ କେଉଁ ରହିଛନ୍ତି, ତାଙ୍କର କେଉଁଠି ରହିଛି, କେମିତି ଇଏ କରାଯିବ, ଅର୍ଚ୍ଚନା କରାଯିବ, ପ୍ରଥମେ ସବୁଠାରୁ ଯିଏ ଶ୍ରେଷ୍ଠ ତାଙ୍କୁ ପୂଜା ଦିଆଯିବ, ଆରତୀ ଦିଆଯିବ, ତାପରେ ତାଙ୍କ ତଳକୁ, ତାପରେ ତାଙ୍କ ତଳକୁ, ତାପରେ ତାଙ୍କ ତଳକୁ, ଏଇଭଳି ଭାବରେ ଆସି ଆସି ଗୁରୁଦେବଙ୍କ ପାଖକୁ ଆସିଲା, ଗୁରୁଦେବଙ୍କ ପାଖରୁ ଆମ ପାଖକୁ ଆସିବ, ଏଇଭଳି ଭାବରେ ଆସିବ, ସର୍ବଶ୍ରେଷ୍ଠରୁ ସର୍ବକନିଷ୍ଠ ସ୍ତରକୁ ଆସିବ। ଇଏ ହେଉଛି ବିଧି, ଏ ଶାସ୍ତ୍ର ବିଧି। ତେଣୁ ଗୃହିତେବ ସର୍ବସଙ୍ଗୀତ ସର୍ବୋତ୍କର୍ଷ ମାନ ପ୍ରାପ, କିନ୍ତୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ଶାସ୍ତ୍ର ଜାଣନ୍ତି, ଯେଉଁମାନେ ମହାଜନ, ସେମାନେ କୃଷ୍ଣଙ୍କୁ ପୂଜା କରନ୍ତି। ପ୍ରଭୁ କ'ଣ ସେ ଯେଉଁ ଭଗବାନ ଯେଉଁ କହିଲେ ଜୟ ଜୟ ଜୋଲାରସ ସର୍ବରସ ସାର ପରକିୟା ଭାବେ ବ୍ରଜେ ବିଶ୍ୱନାଥ କବିରାଜ ଗୋସ୍ୱାମୀ ସିଏ ପୂଜା କରିଛନ୍ତି, ରାସଲୀଳାକୁ ସମ୍ମାନ କରିଛନ୍ତି, ପୂଜା କରିଛନ୍ତି, ତାଙ୍କୁ ଗୌରବଗାନ କରୁଛନ୍ତି। ଭଗବାନ ଏହିଭଳି ଭାବରେ ଗୁଣଗାନ ଉତ୍ତମ ଶ୍ଳୋକ ସିଏ ସେହିଭଳି ଭାବରେ ତଥେବ ସର୍ବଲାଦିନୀ ଶକ୍ତି ଶିରୋମଣି ଭୂତା ଅପି ଇମା ସ୍ତ୍ରୀ ଓ ଗୋପସ୍ତ୍ରୀତ୍ୱ ମନଚାରିତ୍ୱ ବ୍ରଜଲୋକ ବିଖ୍ୟାତ ବ୍ୟଭିଚାରୀ ଇତି ବିଗାନ ଗୃହିତେବ ଲକ୍ଷ୍ମ୍ୟାଦିଭ୍ୟୋପି ପରମ ସୌଭାଗ୍ୟ ଉତ୍କର୍ଷ ସୀମାନ ମବା ପୁରିତ୍ୟାହ ନାୟମ ଇତି। ଏ ଶ୍ଳୋକ ଯେଉଁ ଆରମ୍ଭ ହେଲା ତା'ର ଇଏ ହେଉଛି ଏଇଥିପାଇଁ ସେଇଟା କହିଲେ। ବର୍ତ୍ତମାନ ତାଙ୍କର ଭାବ ହେଉଛି ଏଇଟା, ଯେଭଳି କୃଷ୍ଣ ସବୁଠାରୁ ଉତ୍କୃଷ୍ଟ, କିନ୍ତୁ ସେ ସବୁ ପ୍ରକାର ବାହାର ଲୋକମାନେ କହିବେ ଏଇଟା ଗର୍ହିତ କାର୍ଯ୍ୟ କରୁଛନ୍ତି, ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି,
ସେଇଭଳି ଭାବରେ ରାଧାରାଣୀ ମଧ୍ୟ ସେଇଭଳି ଭାବରେ ସର୍ବଲାଦିନୀ ଶକ୍ତି ଶିରୋମଣି ଲାଦିନୀ ଭଗବାନଙ୍କ ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି ସେ ତିନି ପ୍ରକାର ରହିଛି, ଗୋଟେ ହେଉଛି ସନ୍ଧି ସନ୍ଧିନୀ ସମ୍ବିତ ଏବଂ ଲାହାଦିନୀ, ଏ ତିନୋଟି ଶକ୍ତି ରାଧାରାଣୀ ହେଉଛନ୍ତି ଭଗବାନଙ୍କ ଲାହାଦିନୀ ଶକ୍ତି, ତେଣୁ ଲାହାଦିନୀ ଶକ୍ତିମାନଙ୍କ ଭିତରେ ଶିରୋମଣି ହେଉଛନ୍ତି ରାଧାରାଣୀ, ଅପି ଇମା ସ୍ତ୍ରୀ ଓ ଗୋପସ୍ତ୍ରୀତ୍ୱ, ଇଏ ସ୍ତ୍ରୀ ଲୋକ ହେଇଛି, ପୁଣି ଗୋପସ୍ତ୍ରୀ ଗୌଡ଼ୁଣୀ ବନଚାରୀ ବନରେ ବୁଲୁଛି ସିଏ, ବ୍ରଜଲୋକ ବିଖ୍ୟାତ ବ୍ରଜଲୋକରେ ସେ ବିଖ୍ୟାତ ହେଇଛି, ଏଇଭଳି ଭାବରେ ବ୍ୟଭିଚାରୀ ପ୍ରଥମେ କହିଲେ ନା କୋ ଇମା ବନଚାରୀ ବ୍ୟଭିଚାର ଦୁଷ୍ଟା, ପୂର୍ବରୁ କୁହାଗଲା ସେଇଟା ପୂର୍ବ ଶ୍ଳୋକରେ ବ୍ୟଭିଚାରୀ, ଆମେ କଥା ଗତକାଲି କହିଥିଲେ ବିଷୟରେ, ଆମେ ଆଉ କହିବା ନାହିଁ, ସେଇଟା ବ୍ୟଭିଚାରୀ ଭିଗାନମ୍ ଏ ନିନ୍ଦିତ ହେଉଛନ୍ତି, କିନ୍ତୁ ଦେବ ଲକ୍ଷ୍ମୀ ବିଓପି ପରମ ସୌଭାଗ୍ୟ ଉତ୍କର୍ଷ, ଲକ୍ଷ୍ମୀଙ୍କଠାରୁ ମଧ୍ୟ ସେ ଅଧିକ ଉତ୍କର୍ଷ ତାଙ୍କର ରହିଛି, ଏହି ଭାବରେ ନାୟମ୍ ଏମିତି ଶ୍ଳୋକଟି କହିଛନ୍ତି। ନ ଶବ୍ଦରୁ ଆରମ୍ଭ କରାଗଲା, ନ ନ ମାନେ ନୁହଁ, ନ ଉପରେ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ନରୁ ଆରମ୍ଭ ହେଲା ନାୟମ୍। ଅୟଂ ପ୍ରସାଦ, ଅୟଂ କହିଲେ ପ୍ରସାଦ, ଭଗବାନଙ୍କ ପ୍ରସାଦ ସମସ୍ତେ ପ୍ରାପ୍ତ, ଆମେ ବି ପ୍ରସାଦ ପ୍ରାପ୍ତ ହେଉଛେ, ଛୋଟ କନିଷ୍ଠ ଭକ୍ତଠୁ ଆରମ୍ଭ କରି ଯେତେ ଅଛନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ଅଛନ୍ତି, ଖାଲି ପୃଥିବୀରେ ନାହାନ୍ତି, ଭାରତବର୍ଷରେ ନାହାନ୍ତି, ଓଡ଼ିଶାରେ ନାହାନ୍ତି, ବୁର୍ଲାରେ ନାହାନ୍ତି, ସବୁଆଡ଼େ ଅଛନ୍ତି, ସମସ୍ତେ ପ୍ରସାଦ ପ୍ରାପ୍ତ ହେଉଛନ୍ତି, କିଏ କିଛି ନ ପାଇଲେ ମଧ୍ୟ ମହାପ୍ରସାଦ ପୋଇ ରାଇଟି ପାଇବେ ସମସ୍ତେ, ନହେଲେ ଖଡ଼ା ରାଇଟି ସମସ୍ତେ ପାଇବେ, କିନ୍ତୁ ଇଏ ଯେଉଁ ପ୍ରସାଦ ପ୍ରାପ୍ତ ହେଲେ ଏଭଳି ଅୟଂ କହିଲେ ପ୍ରସାଦ ନା ଅୟଂ ଶ୍ରୀଅଙ୍ଗ, ଲକ୍ଷ୍ମୀ ଦେବୀ ତ ପାଇପାରିନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା, ସୌଜୋଷିତା ଆଉ ମାନବମାନଙ୍କ କଥା କ'ଣ କହିବା, କେହି ପ୍ରାପ୍ତ ହେଇନାହାନ୍ତି ଶ୍ରେଷ୍ଠ ପ୍ରସାଦ। ସେଇଥିପାଇଁ ମହାପ୍ରଭୁ କହିଲେ ରମ୍ୟା କାଚିତ ଉପାସନା ବଜବୋଧ ବର୍ଗେଣ ଯାହା କଳ୍ପିତା, ବହୁତ ଭକ୍ତ ଅଛନ୍ତି, ବହୁତ ଭକ୍ତା ଅଛନ୍ତି, କିନ୍ତୁ ରମ୍ୟା ଏତେ ସୁନ୍ଦର ଉପାସନା କରିଛନ୍ତି ବ୍ରଜବୋଧ ବର୍ଗେ, ବ୍ରଜବୋଧ ବର୍ଗ ଯେଉଁଭଳି ଭାବରେ ଉପାସନା କରିଛନ୍ତି, ଏଭଳି ଉପାସନା ଆଉ କିଏ କରିନାହାନ୍ତି, ଶ୍ରେଷ୍ଠ ଉପାସନା ହେଉଛି ଏଇଟା, ଭଗବାନ ନିଜର ଯେଉଁ ପ୍ରତିଜ୍ଞା କରିଥିଲେ ଭାଙ୍ଗିଗଲା, ତାଙ୍କ ପ୍ରତିଜ୍ଞା ରକ୍ଷା କରିପାରିଲେ ନାହିଁ, କ'ଣ ସେ ପ୍ରତିଜ୍ଞା କରିଥିଲେ ଭଗବତ ଗୀତାରେ, ହଁ ଜୟ ଯଥାଭାବେ ପ୍ରପଦ୍ୟନ୍ତେ, ଏଇଭଳି ଭାବେ ପ୍ରତିଜ୍ଞା କରିଛି, ଯିଏ ଯେଉଁଭଳି ଭାବରେ ଭଗବାନ ଶରଣ ଯିବ ଭଗବାନ ତାକୁ ଦେଇଦେବେ ସେଇଟା, କିନ୍ତୁ ଗୋପୀମାନଙ୍କ ପାଖରେ ଭଙ୍ଗି ଭାଙ୍ଗିଗଲା, ସେ ପ୍ରତିଜ୍ଞା ହେଇ ରଖିପାରିଲେ ନାହିଁ, କ'ଣ କହିଲେ ନ ପାର ଏୟଂ ନିରବଧ୍ୟ ସଞ୍ଜୁଜା ଦଶମ ସ୍କନ୍ଧ ବତିଶ ଅଧ୍ୟାୟରେ, ସେଇଠି ହାର ମାନିଗଲେ, ଭଗବାନ ତାଙ୍କ ପ୍ରତିଜ୍ଞା ରକ୍ଷା କରିପାରିଲେ ନାହିଁ ଗୋପୀମାନଙ୍କ ପାଖରେ, ଏଇଥିରୁ ଆମେ ଜାଣିବା ଗୋପୀମାନଙ୍କୁ କେତେ ମହାତ୍ମା ରହିଛି। ତେଣୁ ଏଇଭଳି ଭାବରେ ପରମା ଅୟଂ ପ୍ରସାଦ ଉ କହିଲେ ଅହୋ ଅହୋ ଆଶ୍ଚର୍ଯ୍ୟ, ଉ ଶବ୍ଦ ବା ଅହୋ ଏଇ ଶବ୍ଦ ହେଉଛି ଆଶ୍ଚର୍ଯ୍ୟରେ, ଆଶ୍ଚର୍ଯ୍ୟରେ ଏଇ ଶବ୍ଦ ବ୍ୟବହାର କରାଯାଏ ସଂସ୍କୃତରେ, ଅହୋ କ'ଣ ଅଙ୍ଗେ ଭଗବାନଙ୍କର ପକ୍ଷ ଦେଶରେ ରହିଛନ୍ତି, କେତେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ, ଆମର ଶରୀରରେ ଗୋଟିଏ ଯେଉଁ ଅଙ୍ଗ ରହିଛି, ଯଦି ଟିକିଏ କଷ୍ଟ ହେଲା କେତେ କ'ଣ ଆମେ ଚିନ୍ତା କରୁଛେ, ଯଦି ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଗଲେ ମଧ୍ୟ ତାକୁ ସଜାଡ଼ୁଛେ ଠିକ୍ କରୁଛେ ଅଙ୍ଗ, ତେଣୁ ଭଗବାନଙ୍କ ଅଙ୍ଗରେ ରହିଛନ୍ତି ଲକ୍ଷ୍ମୀ ଦେବୀ। ଉ ଅହୋ ଏ ନାରାୟଣ ସେ ବକ୍ଷସି ବର୍ତ୍ତମାନ ଆୟାଂ, ନାରାୟଣଙ୍କର ଅଙ୍ଗରେ ରହିଛନ୍ତି ବର୍ତ୍ତମାନ ଆୟାଂ ଶ୍ରୀ ଓପି, ଲକ୍ଷ୍ମୀଦେବୀ ମଧ୍ୟ ନିତାନ୍ତର ଦେ ପ୍ରାପ୍ତା ଅନ୍ତରମାଣାୟାଂ ଅପି କଦାପି ନୋଦ୍ଗାତ, ଏଭଳି ପ୍ରସାଦ ସିଏ ମଧ୍ୟ ପାଇପ୍ରାପ୍ତ ହେଇପାରିନାହାନ୍ତି। ଲକ୍ଷ୍ମୀ ବର୍ତ୍ତମାନ ମଧ୍ୟ ତପସ୍ୟା କରୁଛନ୍ତି ବିଲ୍ୱବନରେ, ଆପଣ ଯଦି ଯିବେ ବୃନ୍ଦାବନ ପରିକ୍ରମା କରିବେ ଦେଖିବେ ବିଲ୍ୱବନରେ ଲକ୍ଷ୍ମୀଦେବୀ ତପସ୍ୟା କରୁଛନ୍ତି, କୃପା ଟିକେ ପ୍ରାପ୍ତ ହେବା ପାଇଁ ଶ୍ରୀ କୃଷ୍ଣଙ୍କର, ଏ ପର୍ଯ୍ୟନ୍ତ ମିଳିନାହିଁ ତାଙ୍କୁ, କେତେବେଳେ ମିଳିପାରେ କ'ଣ ହେବ କୁହାଯିବ, ତେଣୁ ନୋଦଗା କୁଧ ପୁନଃ ଦୋଷିତାଙ୍କ, ଆଉ ସ୍ୱର୍ଗର ଦୋଷିତା ମାନେ ସ୍ୱର୍ଗର ଦେବୀମାନଙ୍କ କଥା କ'ଣ କହିବା, ବିଶେଷ ଭାବରେ ଯେଉଁମାନେ ରହିଛନ୍ତି କିଏ ଉପେନ୍ଦ୍ରାଦି ଅବତାର ପତ୍ନୀ ନାଙ୍ଗ, ଉପେନ୍ଦ୍ର ବାମନଦେବ ସେଠି ରହିଛନ୍ତି ସ୍ୱର୍ଗରେ, ବାମନଦେବ କଥା ଆମର ସରିଲା ଅଷ୍ଟମ ସ୍କନ୍ଧ
ରେ ବର୍ଣ୍ଣନା କରାଯାଇଥିଲା ଭଗବାନ ବାମନଦେବ କଥା, ତାଙ୍କର ପତ୍ନୀ ଏସବୁ ରହିଛନ୍ତି, ପତ୍ନୀମାନଙ୍କର ଯେଉଁ ପତ୍ନୀଙ୍କର ଯେଉଁ ନଳିନଶ୍ୟବ ଗନ୍ଧ ତାଙ୍କ ଶରୀରରୁ ଏଇଭଳି ଭାବରେ ଗନ୍ଧ ମାନେ ଏଇ ସୁବାସ ଆସେ, କ'ଣ ଏଇ ଯେଉଁ ରହିଛି ପଦ୍ମ, ପଦ୍ମଗନ୍ଧ ଆସେ, ନଳିନଶ୍ୟ ଗନ୍ଧା ଏବଂ ରୂପ କାନ୍ତି ଚ ଦାସାମ ଇତି ସୌନ୍ଦର୍ଯ୍ୟ। ରୂପ କହିଲେ ଶରୀର କାନ୍ତି, ସୁବର୍ଣ୍ଣ କାନ୍ତି ତାଙ୍କର ରହିଛି, ସୌନ୍ଦର୍ଯ୍ୟ ସର୍ବାଧିପତ୍ୟେ ସତ୍ୟ ପ୍ରୀତି ଭାବ, ସେମାନେ ମଧ୍ୟ ପ୍ରାପ୍ତ ହୋଇପାରୁନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ଅନ୍ୟାବତାର ସ୍ତ୍ରୀ ପୁନଃ କୁଥ, ଅନ୍ୟ ଅବତାରମାନଙ୍କ ଯେଉଁ ସ୍ତ୍ରୀମାନେ ମଧ୍ୟ ରହିଛନ୍ତି ତାଙ୍କ କଥା କ'ଣ କହିବା, ସେମାନେ ମଧ୍ୟ ଲକ୍ଷ୍ମୀ ପୁନଃ କୁଥ ଏତତ୍ ପ୍ରସାଦ ଭାଜ ସୁ ଇତ୍ୟାର୍ଥ। ସମସ୍ତେ କିଛି କିଛି ପ୍ରସାଦ ପ୍ରାପ୍ତ ହେଉଛନ୍ତି, କିନ୍ତୁ ଗୋପୀମାନଙ୍କ ଭଳି ପ୍ରସାଦ କେହି ପ୍ରାପ୍ତ ହୋଇନାହାନ୍ତି। ରାସୋତ୍ସବେ ଅସ୍ୟ ତୁ ଭୁଜଦଣ୍ଡାଭ୍ୟାମ ଗୃହୀତ ଆଲିଙ୍ଗିତ, ଆଲିଙ୍ଗନ କରିଛନ୍ତି ଭଗବାନ ତାଙ୍କୁ, ତାଙ୍କ ପ୍ରିୟାମାନଙ୍କୁ ଆଲିଙ୍ଗିତ। ଯାହା କଣ୍ଠସ୍ତେନ ଲବ୍ଧା ଆଶିଷୋ, ତାଙ୍କର କଣ୍ଠରେ ତାଙ୍କର ଭୁଜକୁ ସ୍ଥାପନ କରିଛନ୍ତି, ଆଶିଷୋ ଏଇ କୃପା ଯାଭି ତାସାଂ ତେନ ଭକ୍ତି ମଜ୍ଜନାନାଂ ମଧ୍ୟେ ସର୍ବୋତ୍କୃଷ୍ଟ କୋଟ୍ୟାଂ ଗୋପ୍ୟ ଏବ ସ୍ଥିତ୍ୟା, କୋଟି କୋଟି ଗୋପୀ ସେଠି ରହିଥିଲେ, ସମସ୍ତେ କୃପା ପ୍ରାପ୍ତ ହୋଇଛନ୍ତି। ଭଗବାନ ନିଜକୁ ସେତିକି ସମୟ ବିସ୍ତାର କରିଥିଲେ, ଯେତିକି ସଂଖ୍ୟକ ଯେତିକି କୋଟି ଥିଲେ ଗୋପୀମାନେ ଥିଲେ, ଭଗବାନ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଥିଲେ, ତାଙ୍କୁ କୃପା ପ୍ରଦାନ କରିଛନ୍ତି। ସାକ୍ଷାତ ଶ୍ରେୟସ ବି ମଧ୍ୟ ସର୍ବୋତ୍କୃଷ୍ଟ କୋଟ୍ୟା ରାସ ଇତି ସୂଚିତମ, ସର୍ବ ଉତ୍କୃଷ୍ଟ କୋଟ୍ୟା ରାସ ଇତି ଅର୍ଥ ହେଉଛି କ'ଣ, ସାକ୍ଷାତ ମଙ୍ଗଳର ମଧ୍ୟ ସର୍ବୋତ୍କୃଷ୍ଟ ସୀମା ରାସ ଲୀଳାତେ ହିଁ ବର୍ତ୍ତମାନ, ଯେତେ କୃପା ଅଛି ସବୁଠାରୁ ଶ୍ରେଷ୍ଠ କୃପା ହେଉଛି ରାସ ଲୀଳା। ସେଥିପାଇଁ କୃଷ୍ଣଦାସ କବିରାଜ କହିଲେ ଜୟ ଜୟ ରାସ ଲୀଳା, ଜୟ ଜୟ ରାସ ସର୍ବରସ ସାର, ଭଗବାନ ହେଉଛି ରସ ବୈଷ, ସବୁ ରସର ସେ ହେଉଛନ୍ତି ଆଧାର, ବାରଟି ରସ ରହିଛି, କାହାର କେଉଁ ରସ ଦରକାର ହେଉଛି, କାହାକୁ କ'ଣ ଟିକେ ଲାଗୁଛି ଲଙ୍କା ଟିକେ ଦରକାର, ଦୁଇ ଚାରିଟା ଲଙ୍କା ଖାଇପାରିବେ ନାହିଁ, ତାଙ୍କ ରସ କେତେ କ'ଣ ସବୁ ପ୍ରକାର ରସ ରହିଛି, ସବୁ ରସ ଭଗବାନ ପ୍ରକାର ରହିଛି। ଇଏ ହେଉଛି ତୀକ୍ଷ୍ଣ ରସ, ବହୁତ କଢ଼ା, ବହୁତ କ'ଣ ଏସବୁ ରହିଛି, କାହାକୁ ଖଟା ଭଲ ଲାଗୁଛି, ବିଶେଷ ଭାବରେ ମାଆଙ୍କ ମାଆମାନଙ୍କର ଯଦି ଗର୍ଭ ଆସିଗଲା ତାଙ୍କ ଖଟାଟା ଭଲ ଲାଗିବ, ଆଉ କିଛି ଭଲ ଲାଗିବ ନାହିଁ, ସେଠୁ ଜାଣିବେ ଯେ ତାଙ୍କର ଗର୍ଭରେ ସନ୍ତାନ ଆସିଲା, ଏସବୁ କଥା ରହିଛି। କେତେ ପ୍ରକାର ରସ ରହିଛି ଭଗବାନ କରିଛନ୍ତି ବ୍ୟବସ୍ଥା, ଷଡ଼ରସ ଛଅ ପ୍ରକାର ରସ ରହିଛି, ତା ଦେହରେ ପୁଣି ତାରତମ୍ୟ ରହିଛି, ଲକ୍ଷ ଲକ୍ଷ ପ୍ରକାର ରସ ବାହାରିବ, କ୍ଷୀରରୁ କେତେ ପ୍ରକାର ପ୍ରଡ଼କ୍ଟ ବାହାରୁଛି, ସେହି ଛେନାପୋଡ଼ର ଗୋଟେ ରସ ରସ ରହିଛି, ରସଗୋଲାର ଗୋଟେ ରସ ରହିଛି, ଗୋଲାପଜାମର ଗୋଟେ ରସ ରହିଛି, ଏସବୁ ଏସବୁ ବ୍ୟବସ୍ଥା ରହିଛି, ସେଥିପାଇଁ ଆମେ କହିଦେଲେ କେତେ ପ୍ରକାର ରସ, ଜିଲାପି ଜିଲାପିର ରସ ରହିଛି, ମୁଡ଼କି ରହିଛି, କେତେ କେତେ ପ୍ରକାର ରସ, ସେଇ ଚିନି ସେଇ କ୍ଷୀର ସେଇ ଇଏ, କିନ୍ତୁ ତଥାପି ତା'ର ସ୍ୱାଦ ବିଭିନ୍ନ ପ୍ରକାର ରହିଛି, ସ୍ୱାଦ ରହିଛି, କେତେ ପ୍ରକାର ସ୍ୱାଦ ରହିଛି ଭଗବାନ, ଭେରାଇଟି ଭେରାଇଟି ଇଜ୍ ଦ ମଦର୍ ଅଫ୍ ଏନ୍ଜୟମେଣ୍ଟ ବୋଲି କୁହାଯାଏ। ଯଦି କିଛି ନଥାନ୍ତା ଖାଲି ଖଡ଼ା ଖଣ୍ଡା ତଜା ପୋଇ ଖାଇ ଖାଇ ଖାଇକି ଆଉ କ'ଣ ଭଲ ଲାଗିବ, ଯେତେ ହେଲେ ମଧ୍ୟ ଭେରାଇଟି ଯେତେ ବହୁ ପ୍ରକାର, ସେଥିପାଇଁ ଭଗବାନ ତାକୁ ଲାଗେ ଭୋଗ, ଭୁଚି ସିନି ସର ପୁରୀ ଲାଡ଼ୁ ରସା ଭଳି ଭୋଜନ କରେ ନା କୃଷ୍ଣ ହୈ ପୁତୁ ଭଳି, କେତେ ପ୍ରକାର ଖାଦ୍ୟ ରହିଛି ଭଗବାନ ସବୁ ଦେଇଛନ୍ତି ସବୁ ଭଗବାନ, ଷଡ଼ ରସ ରହିଛି, ଛଅ ପ୍ରକାର ରସ ରହିଛି, ଏଇଭଳି ଭାବରେ ରସର ଯେଉଁ ବିଭିନ୍ନତା ରହିଛି, ଇଏ ଥିବାରୁ ଏଇଟା ଆନନ୍ଦ ଲାଗେ। ଗୋଟିଏ ପ୍ରକାର ରସ ଯେତେ ସବୁବେଳେ ଯେତେ ବେଷ୍ଟ ରସ ହେଉନା କାହିଁକି ସବୁବେଳେ ସେଇଟାକୁ ଖାଇଲେ ଆମକୁ ଭଲ ଲାଗିବ ନାହିଁ, ଗୋଟିଏ ରସ ଏକ ରସ, କିନ୍ତୁ ଭଗବାନ ହେଉଛି ରସ ବୈଷ, ସେଥିପାଇଁ ଅଲଗା ଅଲଗା ପ୍ରକାର ତାଙ୍କ ପାଖରେ ରସ ରହିଛି, ହାସ୍ୟ ରସ ରହିଛି, କାରୁଣ ରସ ରହିଛି, କେତେବେଳେ ହସୁଛନ୍ତି, କେତେବେଳେ କ୍ରନ୍ଦନ କରୁଛନ୍ତି, କେତେବେଳେ ବିସ୍ମୟ ପ୍ରକାଶ ବିସ୍ମୟ ରସ, କେତେବେଳେ ବୀର ରସ ଯୁଦ୍ଧ ରସ ଆସ୍ୱାଦନ କରୁଛନ୍ତି, କେତେବେଳେ କ'ଣ ବିଭତ୍ସ ରସ, ଏହିଭଳି ଭାବରେ କେତେ ପ୍ରକାର ରସ ରହିଛି। ଦଶମ ସ୍କନ୍ଧ 43 ଅଧ୍ୟାୟରେ ସେ ଶ୍ଳୋକଟିରେ ସବୁ ବର୍ଣ୍ଣନା କରାଯାଇଛି, ମଲ୍ଲାନାମ ସମୀର ଏସବୁ ରହିଛି, ସବୁ ପ୍ରକାର ରସ ରହିଛି। ଭଗବାନ ଯେତେବେଳେ ରଙ୍ଗମଞ୍ଚରେ ଆସି ପ୍ରବେଶ କଲେ, ମଲ୍ଲ କ୍ରୀଡ଼ାରେ ଆସି ପ୍ରବେଶ କଲେ, ସେଠି ଯେଉଁମାନେ ସବୁ ଥିଲେ ଲକ୍ଷ ଲକ୍ଷ ସାରା ଭାରତରୁ ସବୁ ଆସିଥିଲେ, ରାଜାମାନେ ଆସିଥିଲେ, ପ୍ରଜାମାନେ ଆସିଥିଲେ, ସମସ୍ତେ ଆସିଥିଲେ। ହଁ, କିଏ କେଉଁ ଭଳିଆ ରସ ଆସ୍ୱାଦନ କରୁଛନ୍ତି, ମଲ୍ଲାନାମ ସନିର, ଯେଉଁମାନେ ବଜ୍ରମାନେ ବ୍ରଜ କ'ଣ, ଯେଉଁମାନେ ମଲ୍ଲମାନେ ଥିଲେ, ଅଷ୍ଟମଲ୍ଲ ଥିଲେ, ଚାଣୁର ମୁଷ୍ଟିକ ଇତ୍ୟାଦି, ସେମାନେ ଯେତେବେଳେ ଦେଖୁଛନ୍ତି ଏଗାର ବର୍ଷର ବାଳକ ଏତେ ସୁନ୍ଦର, କିନ୍ତୁ ତାଙ୍କୁ ଲାଗୁଛି ବଜ୍ର ଭଳିଆମାନେ ମଲ୍ଲାନାମ ସନିର, ଇଏ ହେଉଛି କି ରସ, ବୀର ରସ ନା କ'ଣ, ହଁ ବିଭସ ରସ ବା ଯାହା ତାଙ୍କୁ ଦେଖିବାକୁ ପଡ଼ିବ, ଏସବୁ ରସ ସବୁ ରହିଛି। ନୃଣାଙ୍ଗ ନରବରୁ ସାଧାରଣ ମନୁଷ୍ୟମାନେ ଯେତେବେଳେ ଦେଖୁଛନ୍ତି, ଯେଉଁମାନଙ୍କର କ'ଣ ପାପ ନାହିଁ, ପୁଣ୍ୟମାନ ବ୍ୟକ୍ତି, ସେମାନେ ଦେଖୁଛନ୍ତି ନରବର ଶ୍ରେଷ୍ଠ ନର ଇଏ ହେଉଛି କ'ଣ କି ରସ, ତ ଦେଖିବାକୁ ପଡ଼ିବ ସବୁ ରହିଛି, ଏ ସବୁ ପ୍ରକାର ରସ ରହିଛି। ନୃଣାଙ୍ଗ ନରବର ସ୍ତ୍ରୀଣାଙ୍ଗ ସ୍ମରଣମୂର୍ତ୍ତିମାନ, ସ୍ତ୍ରୀଲୋକମାନେ ଯେଉଁମାନେ ଭଗବାନଙ୍କ ସହିତ କ'ଣ ଶୃଙ୍ଗାର ରସରେ ସମ୍ବନ୍ଧିତ, ସେମାନଙ୍କୁ ତାଙ୍କୁ ଦେଖିଲେ ସାକ୍ଷାତ କାମଦେବ ଭଳିଆ ଲାଗିଲା। ଏଗାର ବର୍ଷର ବାଳକ କିନ୍ତୁ ତାଙ୍କୁ ଲାଗୁଛି ତାଙ୍କର ତାଙ୍କୁ ସେ କ'ଣ ପ୍ରିୟ କାମଦେବ ଭଳି ତାଙ୍କୁ ସ୍ଥିର ଲାଗୁଛି। ଏଇଭଳି ଭାବରେ କମ ବୟସ୍କ ତ୍ରିଣାଙ୍ଗ ସ୍ମରଣମୂର୍ତ୍ତିମାନ ଏଇଭଳି ଭାବରେ ସବୁକିଛି ରସ ତାଙ୍କ ପାଖରେ ରହିଛି। କିନ୍ତୁ ଇଏ ଯେଉଁ ରସ ରହିଛି, ଯେ ଷଷ୍ଠ ରଘୁନାଥ ଉପାଧ୍ୟାୟ ସେଇଟା କହିଛନ୍ତି, ଆଦ୍ୟ ଏବ ପର ରସ, ଯେତେ ରସ ରହିଛି ମହାପ୍ରଭୁ ପଚାରିଛନ୍ତି ତାଙ୍କୁ କ'ଣ ଶ୍ୟାମ ସବୁଠାରୁ ରୂପମାନ ଭିତରେ ଶ୍ରେଷ୍ଠ ରୂପ କେଉଁଟା, ନା ଶ୍ୟାମମେବ ପରମ ରୂପ, ଶ୍ୟାମ କୃଷ୍ଣଙ୍କର ଯେଉଁ ରୂପ ସେ ରୂପ ସହିତ କେହି ସମାନ ହେଇପାରିବେ ନାହିଁ। ହଁ, ରସମାନ ଭିତରେ କେଉଁଟା ଶ୍ରେଷ୍ଠ, ନା ଆଦ୍ୟ ଏବ ପର ରସ, ଏଇ ଶୃଙ୍ଗାର ରସ ଭଳି ଆଉ କୌଣସି ରସ ନାହିଁ। ପୁରୀମାନ ଭିତରେ ଶ୍ରେଷ୍ଠ କି ନା, ପୁରୀ ମଧୁପୁରୀ ବରା, ମଥୁରା ମଥୁରା ହେଉଛି ଶ୍ରେଷ୍ଠ ପୁରୀ। ଆଉ ବୟ କୈଶରକମ ଧ୍ୟେୟ, ଭଗବାନଙ୍କର ଯେଉଁ ବୟ ରହିଛି, ତିନି ପ୍ରକାର ବୟସ ରହିଛି ଭଗବାନଙ୍କର, ଗୋଟେ ହେଉଛି ବାଲ୍ୟ ବା କୁମାର, ଗୋଟେ ପୌଗଣ୍ଡ, ଗୋଟେ ହେଉଛି କୈଶୋର, ତେଣୁ ଶ୍ରେଷ୍ଠ ହେଉଛି କୈଶୋରକ, ବୟ କୈଶୋରକମ ଧ୍ୟେୟ, ଏଇଭଳି ଭାବରେ ମହାପ୍ରଭୁ ଏଙ୍କୁ କହିଥିଲେ ରଘୁନାଥ ଉପାଧ୍ୟାୟ ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି। ଶ୍ରେଷ୍ଠ ରସ ଏସବୁ ଶ୍ରେଷ୍ଠ, ସବୁଥିରେ ଶ୍ରେଷ୍ଠ ସୀମା ସବୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଅହୋ ଆଶ୍ଚର୍ଯ୍ୟ, ଓ ଶବ୍ଦ ବ୍ୟବହାର କରାଯାଇଛି, ଆଶ୍ଚର୍ଯ୍ୟ ହେଉଛନ୍ତି, ହରିପ୍ରିୟା ଇତି ପ୍ରସିଦ୍ଧା ମହାଲକ୍ଷ୍ମୀ ରପି, ହରିମାନ ହରିଙ୍କର ପ୍ରିୟ ଭିତରେ ଶ୍ରେଷ୍ଠ ହେଉଛନ୍ତି ଲକ୍ଷ୍ମୀ ଇତି ପ୍ରସିଦ୍ଧା, କାରଣ ସମସ୍ତେ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି। ଆମେ କହିଥିଲୁ ସେ ଶ୍ଳୋକଟି, ବ୍ରହ୍ମା ଶିବ ଆଦି ସମସ୍ତେ ଚାହୁଁଛନ୍ତି ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ପାଇଁ, କାହିଁକିନା ଲକ୍ଷ୍ମୀ ହେଉଛି ଭଗବାନ କୃପା ପ୍ରାପ୍ତି, କୃପା ପ୍ରାପ୍ତି ପ୍ରାପ୍ତି କରିଛନ୍ତି ସିଏ, ତେଣୁ ସମସ୍ତେ ଚାହୁଁଛନ୍ତି ଲକ୍ଷ୍ମୀଙ୍କର କୃପା, କିନ୍ତୁ ଏତାଦୃଶ ପ୍ରେମାଶ୍ରୟ ନ ସାତ୍, ଏଭଳି ପ୍ରେମ ସେମାନେ ଆଶ୍ରୟ କରିନାହାନ୍ତି ଯେଉଁଭଳି ଭାବରେ ଗୋପୀମାନେ ଆଶ୍ରୟ କରିଛନ୍ତି ଇତି ଆହ। ତେଣୁ ଏଇ ଏଇ ଭାବରେ ଉଦ୍ଧବ ଏଇ ଶ୍ଳୋକଟି କହିଛନ୍ତି। ସ୍ୱ ଯୋଶିତାଙ୍ଗ, ସ୍ୱ ଯୋଶିତାଙ୍ଗ ମାନେ ଖାଲି ସ୍ୱର୍ଗର ସ୍ତ୍ରୀ ମଲକରମାନେ ନୁହନ୍ତି, ଅପ୍ସରାମାନେ ନୁହନ୍ତି, ଦେବତାମାନେ ସେଠି ମଧ୍ୟ ଭଗବାନଙ୍କର ସବୁ ବିଭିନ୍ନ ଅବତାର ସବୁ ରହିଛନ୍ତି, ବିଶେଷ ଭାବରେ ବାମନଦେବ ରହିଛନ୍ତି, ତାଙ୍କର ସବୁ ରହିଛନ୍ତି ପତ୍ନୀମାନେ ସବୁ ବିମଳ ଉତ୍କର୍ଷିଣୀ ଜ୍ଞାନାଦିନାଙ୍ଗ, ସବୁ ପତ୍ନୀମାନଙ୍କର ସବୁ ନାମ ରହିଛି। ଏମାନେ ଏମାନେ ମଧ୍ୟ ସେ କୃପା ପ୍ରାପ୍ତ ହୋଇପାରିନାହାନ୍ତି। ଏବଂ ଅନ୍ୟା କହିଲେ ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ମନୁଷ୍ୟାଦିନାଙ୍ଗ, ମନୁଷ୍ୟାଦି ତୁମେ ମିସ୍ ୟୁନିଭର୍ସ ହୁଅ ବା ଯାହା ହୁଅ, ଫିଲ୍ମଫେୟାର ଆୱାର୍ଡ଼ ପାଅ, ଯାହା ପାଅ, କେତେ କ'ଣ ଆୱାର୍ଡ଼ ସବୁ ଦିଆ ପ୍ରତିବର୍ଷ ଦିଆଯାଉଛି, ସେମାନେ କ'ଣ ଆସିବେ ଏଥିରେ, ମନୁଷ୍ୟାଦିଆ କୁତଃ, ତାଙ୍କ କଥା କ'ଣ କହିବା। ଗୋପିଏ ଲବ୍ଧା ଚ୍ୟୁତଂ କାନ୍ତଂ ଶ୍ରିୟ ଏକାନ୍ତ ବଲ୍ଲଭଂ, ତାଙ୍କର ଏକାନ୍ତ ପ୍ରିୟ ସିଏ ଗୋପୀମାନେ, ଲବ୍ଧା ଅଚ୍ୟୁତଂ, ଅଚ୍ୟୁତ କଥା ଅଛି ଏଠି ନା ନାହିଁ ତ, ଅଚ୍ୟୁତ ଭଗବାନଙ୍କର ଏଇଭଳି ଭାବେ କୃପା ସେ ପ୍ରାପ୍ତ ହୋଇଥିଲେ, ଗୃହୀତ କଣ୍ଠ ତ ଦୋର୍ଭ୍ୟାଂ ଗାୟନ୍ତଂ ବିଜୟରେ, ତାଙ୍କୁ ଆଲିଙ୍ଗନ କରିକିରି ସବୁ ନୃତ୍ୟ ଇତ୍ୟାଦି କରୁଥିଲେ ଭଗବାନ, ଜଣେ ଜଣେ ଗୋପୀମାନ ପାଖରେ ଜଣେ ଜଣେ କୃଷ୍ଣ ହିସାବରେ ଏଇଭଳି ଭାବରେ କରିଛନ୍ତି, ଇଏ ଗୋଟେ ଅଦ୍ଭୁତ ରାସଲୀଳା। ଦୁଇ ଜଣ ଗୋପୀମାନ ଭିତରେ ଜଣେ କୃଷ୍ଣ, ନହେଲେ ଦୁଇ ଜଣ କୃଷ୍ଣ ଭିତରେ ଜଣେ ଗୋପୀ, କିନ୍ତୁ ସେ ଗୋପୀ ଭାବୁନାହାନ୍ତି ଏ ଯେଉଁ କୃଷ୍ଣଙ୍କ ପାଖରେ ଦୁଇ ଜଣ ରହିଛନ୍ତି ଗୋପୀ, ସେମାନେ ଭାବୁନାହାନ୍ତି କୃଷ୍ଣ ତାଙ୍କ ପାଖରେ ଅଛନ୍ତି ମୋ ପାଖରେ ଅଛନ୍ତି, ସେ ଗୋପୀ ଭାବୁଛନ୍ତି କୃଷ୍ଣ ମୋ ପାଖରେ ଅଛନ୍ତି ତାଙ୍କ ପାଖରେ ନାହାନ୍ତି, ଆଉ କାହା ପାଖରେ ନାହାନ୍ତି ବୋଲି ସେ ଯାଉଛନ୍ତି। ଏଇଭଳି ଭାବେ ଭଗବାନ ବିଚିତ୍ର ଲୀଳା ଭଗବାନଙ୍କର, ଆମେ ଜାଣୁଛୁ କିନ୍ତୁ ସେମାନେ ଜାଣିପାରୁନି। ଗୋପୀମାନେ ଏଭଳି ଭାବରେ, ତେଣୁ ବୈକୁଣ୍ଠ ଦେବୀ ଓ ଧରଣୀ ଲୀଳା କାନ୍ତି ଦକ୍ଷିଣା ଇତ୍ୟାଦି ବୈକୁଣ୍ଠ ଦେବୀମାନଙ୍କର ନାମ ସବୁ ଦେଇଛନ୍ତି। ଧରଣୀ ଲୀଳା କାନ୍ତି ଦକ୍ଷିଣା ଏମାନେ ସବୁ ରହିଛନ୍ତି, ସ୍ୱର୍ଗରେ ସବୁ ଦେବୀମାନେ ଅଛନ୍ତି। ଏମାନେ ପ୍ରାପ୍ତ ହୋଇପାରିନାହାନ୍ତି, ଆଉ ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ଆପଣ ଗଲା ଇଏ ଯାଇଛି ଶ୍ଳୋକ ପଠେଇଛି ହ୍ୱାଟ୍ସଆପ୍ରେ ବୁର୍ଲା ଏଲିମେଣ୍ଟରେ ପାଇଲେ ପାଇନାହାନ୍ତି,
ହଁ
ପଢ଼ୁନାହାନ୍ତି, ପଢ଼ିବା ଶ୍ଳୋକଟି ପଢ଼ିଦେଲେ ତ କାହିଁରେ କ'ଣ ଆଉ। ନାୟଂ ଶିଓଂ ଗୌନିତାନ୍ତରତେ ପ୍ରସାଦ ସୌର୍ଯ୍ୟ ସୀତାଂ ନଳିନଗନ୍ଧା ରୁଚାଙ୍କୁ ତୋନ୍ୟା ରାସୋତ୍ସବେଶ ଭୁଜଦଣ୍ଡ ଗୃହୀତ କଣ୍ଠ ଲବ୍ଧା ଶ୍ରୀସାଂ ଯଗାଦ ବ୍ରଜବଲ୍ଲଭୀ ନାମ। ଏଠି ପ୍ରଭୁପାଦ ନିଜେ ଦେଇଥିଲେ ଶ୍ଳୋକଟି, ପ୍ରଭୁପାଦ ମହାରାଜ ଜାଣିଥିଲେ ସେ ଦଶମ ସ୍କନ୍ଧ ପୂର୍ଣ୍ଣ କରିପାରିବେ ନାହିଁ, ତେଣୁ ଆଗରୁ ରଚନା କରିଦେଲେ। କୃଷ୍ଣ ଶ୍ରୀକୃଷ୍ଣ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ଼ ହେଡ଼, କୃଷ୍ଣ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ଼ ହେଡ଼, ସେଇଥିରେ ଏଇଟା ଲେଖିଛନ୍ତି। ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଭାଷୀ ମଧ୍ୟ ସେ ଅନୁବାଦ କରିଛନ୍ତି। ସମସ୍ତ ଅବତାରମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶ୍ରୀକୃଷ୍ଣ, ଶୁଦ୍ଧତା ଓ ନ୍ୟାୟପରାୟଣତାର ପରମସ୍ତରରେ ଅଧିଷ୍ଠିତ, ଏବଂ ଏହିପରି ଭାବରେ ସେ ସର୍ବଦା ସମସ୍ତଙ୍କ ନିକଟରେ ପ୍ରଶଂସା ଭାଜନ ହୋଇଥାନ୍ତି। ଏପରିକି ଯେତେବେଳେ ତାଙ୍କର ଗୋଚାରଣ, ବନଭ୍ରମଣ, ମାନରମାନଙ୍କ ସହିତ ଭୋଜନ, ଦଧିଚୋରି, ପରସ୍ତ୍ରୀ ହରଣ ଆଦି ଲୋକନିନ୍ଦିତ କାର୍ଯ୍ୟ ମଧ୍ୟ କରିଛନ୍ତି, ତଦ୍ରୂପ ଭାବରେ ଗୋପୀଗଣ ଯେଉଁମାନେ ଭଗବାନଙ୍କ ଲହାଦିନ ଶକ୍ତି ସ୍ୱରୂପା, ସେମାନେ ଲକ୍ଷ୍ମୀଦେବୀଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ମାନର ଶୁଦ୍ଧତା ଓ ପୂର୍ଣ୍ଣତା ଅର୍ଜନ କରିଛନ୍ତି। ତେଣୁ ସାଧାରଣ ଗୋପରମଣୀ ହେଲେ ମଧ୍ୟ ସେମାନେ ବନ ମଧ୍ୟରେ ବାସ କରନ୍ତି, ଏବଂ ଅଶୋଭନୀୟ ଆଚରଣ ନିମିତ୍ତ ଲୋକନିନ୍ଦିତ ହେଲେ ମଧ୍ୟ ପରମ ମହିମାନ୍ୱିତ ନାରୀ ରୂପେ ବିଶ୍ୱବନ୍ଦିତା ହୋଇ ରହିଛନ୍ତି। ଏଇଭଳି ଭାବରେ ଏତେ ଭଗବାନଙ୍କର ଯେତେ ଭକ୍ତମାନେ ଅଛନ୍ତି, ଶ୍ରେଷ୍ଠ ଭକ୍ତ ହେଉଛନ୍ତି ଗୋପୀମାନେ, ବିଶେଷ ଭାବେ ରାଧାରାଣୀ ଶ୍ରେଷ୍ଠତା ପ୍ରାପ୍ତ ହୋଇଛନ୍ତି। ଏଇଟାକୁ ଇଏ କିଏ ଉଦ୍ଧବ ଏଇଟାକୁ ଘୋଷଣା କରୁଛନ୍ତି। ଉଦ୍ଧବ ଆଜି ତାଙ୍କର ମହାନତାକୁ ପ୍ରକାଶ କରୁଛନ୍ତି ପାଞ୍ଚଟି ଶ୍ଳୋକରେ, ଉଚ୍ଚସ୍ୱରରେ ଗାନ କରୁଛନ୍ତି, ଅଭିନୟ କରି ଆମେ କାଲି ଶୁଣୁଥିଲୁ, ଅଭିନୟ କରି ଗାନ କରୁଛନ୍ତି, ଭୁଲି ଯାଇଛନ୍ତି କ'ଣ କିଏ ଭାବିବ। କିନ୍ତୁ ସେଠି ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହୁଥିଲେ, ସେଠି ଗୋପସ୍ତ୍ରୀମାନେ ଯେଉଁମାନେ ସେଠି ଥିଲେ, ଗୋପୀମାନେ ଯେଉଁମାନେ ଥିଲେ, ସେମାନେ ଚିନ୍ତା କରୁଛନ୍ତି କରୁନାହାନ୍ତି ଯେ ଉଦ୍ଧବ ଆମକୁ ପୂଜା କରୁଛନ୍ତି ବୋଲି। ସେମାନେ ଭାବୁଛନ୍ତି କ'ଣ ନା, ସେ କୁହାଗଲା ନା ବ୍ରଜବଧୂ ମାନେ ନା, ମାନେ ବ୍ରଜବଧୂ ମାନେ ଯଶୋଦା ମା'ଙ୍କୁ କହୁଥିବେ ବା ଅନ୍ୟ କାହାକୁ କହୁଥିବେ, ଆମେ ନୁହଁ, ସେଭଳି ଏମାନେ ଭାବୁଛନ୍ତି ସେମାନେ। ସେମାନେ ନିଜେ ଭାବୁନାହାନ୍ତି ଆମକୁ ଶ୍ରେଷ୍ଠ ବୋଲି ଉଦ୍ଧବ ଆମକୁ ପୂଜା କରୁଛନ୍ତି, ସେମାନେ ଭାବୁନାହାନ୍ତି। ଏ ଭଗବାନଙ୍କର ଏ ଭକ୍ତିର ହେଉଛି ଏଇଟା ବିନୟ ଭାବ ଆସିବ ନିଜକୁ କେବେ ହେଲେ, ଯେଉଁମାନେ ସବୁଠାରୁ ଉଚ୍ଚ ସ୍ତରରେ ମଧ୍ୟ ସେମାନେ କେବେ ଚିନ୍ତା କରିବେନି ମୁଁ ଉଚ୍ଚ ସ୍ତରରେ ବୋଲି, ସେମାନେ କହିବେ ମୁଁ ତ ସବୁଠାରୁ ନିମ୍ନ ସ୍ତରର। ଯେମିତି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଛନ୍ତି, ପୁରୁଷେର କୀଟ ହୋଇତେ ଆମେ ସେ ଲଘିଷ୍ଠ, ଜଗାଇ ମାଦାଇ ହୋଇତେ ଆମେ ସେ ପାପିଷ୍ଠ। ଏଇଭଳି ଭାବରେ ଇଏ ଖାଲି କହିଲେ ନାହିଁ, ତାଙ୍କର ନିଜର ଭାବ ହେଉଛି ସେଇଭଳି ଭାବରେ। ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ ଥାଆନ୍ତି ମା ଭାଗବତ, ସେମାନେ ଚିନ୍ତା କରନ୍ତି ନାହିଁ ମୁଁ ହେଉଛି ମହାଭାଗବତ, ସେମାନେ କହନ୍ତି ମୁଁ ହେଉଛି ସବୁଠାରୁ ହୀନ, ସବୁଠାରୁ ନୀଚ ସ୍ତରରେ ମୁଁ ଅଛି। ଏଇଭଳି ଭାବରେ ତାଙ୍କର ଭାବ ରହିଛି। ଆମେ ଟିକିଏ ଯଦି କିଛି ଜାଣିଗଲେ କ'ଣ ଟିକିଏ ହେଇଗଲା କେତେ କ'ଣ ହେଇଗଲା, ଆମର ଗର୍ବ କାହିଁରେ କ'ଣ, ଆମେ ଏତେ ଇଏ ଏତେ କ'ଣ ସବୁ ଏଇଭଳି ଭାବରେ ଆମେ ଚିନ୍ତା କରୁଛେ। କିନ୍ତୁ ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର ସବୁବେଳେ କ'ଣ, ତୃଣାଦ ବିଶୁନି ଚେନା ତରୋର ପି ସହିଷ୍ଣା ଅମାନିନା ମାନଦେନା କୀର୍ତ୍ତନିୟା ସଦା ହରି। ଏହି ସ୍ତରକୁ ଗଲେ ଭଗବାନ କୀର୍ତ୍ତନ କରିବେ ନା, ଆଉ କ'ଣ ଖାଲି ହରିକୃଷ୍ଣ କହିଦେଲେ ହେବ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଆଜି ତିନୋଟି ଶ୍ଳୋକ ଆମେ କହିଲେ, ଆଉ ଦୁଇଟି ରହିଲେ ତାପରେ ବନ୍ଦନା କରିବେ। ଛଅଟି ସମୁଦାୟ ଶ୍ଳୋକ ଅଛି, ଆଜି ହେଲା 15, ଆମ ଆସନ୍ତାକାଲି 16 ଏବଂ 17, ଦୁଇ ଦିନରେ ସାରିବା, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପରିପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୃନ୍ଦ କି, ଦାୟ ଗୌର ପ୍ରେମାନନ୍ଦେ। ଆଜି ଭଗବାନଙ୍କର ଆହୁରି ଦର୍ଶନ ହେଇନାହିଁ, ତେଣୁ ଆମକୁ ସୁଯୋଗ ମିଳିଲା। ଭଗବାନ ଚାହାନ୍ତି ତାଙ୍କ ଭକ୍ତଙ୍କର କିଛି ପୂଜା ହେଉ, ଗୋପୀମାନଙ୍କ ପୂଜା ହେଲା। ଆଉ ଗୋଟିଏ ଶ୍ରେଷ୍ଠ ଭକ୍ତ ଅଛନ୍ତି ନାରଦ ମୁନି। ନାରଦ ମୁନିଙ୍କର ଆସିଥିଲେ ମହାପ୍ରଭୁଙ୍କର ଲୀଳାରେ, ସେ ହେଉଛି ସିବାସ ପଣ୍ଡିତ। ସିବାସ ପଣ୍ଡିତଙ୍କର ଆଜି ତିରୋଭାବ ତିଥି। ଆଜି ଆମେ କଥାକୁ ଯଦି ବିଶ୍ରାମ ଦେଇଦେଇଥାନ୍ତେ, ସିବାସ ପଣ୍ଡିତଙ୍କ ପ୍ରତି ଅପରାଧ ଆମର ହେଇଯାଇଥାନ୍ତା। ଆଜି ତିରୋଭାବ ତିଥିରେ ଆମେ ତାଙ୍କ ବିଷୟରେ କିଛି କହିଲେ ନାହିଁ। ସିବାସ ପଣ୍ଡିତ ଭଗବାନ ଚୈତନ୍ୟ ଚରିତାମୃତରେ, ଚୈତନ୍ୟ ଭାଗବତରେ ସେ ବର୍ଣ୍ଣନା କରାଯାଇଛି। ଯେମିତି ଭଗବାନ କୃଷ୍ଣ ମଥୁରାରେ ଜନ୍ମ ହୋଇକରି ଆସିକି ବୃନ୍ଦାବନରେ ଲୀଳା କଲେ, ସେହିଭଳି ଭାବରେ ସେହି କୃଷ୍ଣ ଯେତେବେଳେ ଆସିଲେ ଗୌରାଙ୍ଗ ମହାପ୍ରଭୁ ରୂପରେ, ଜଗନ୍ନାଥ ମିଶ୍ରଙ୍କର ଗୃହରେ ଜନ୍ମ ନେଇକରି ଶ୍ରୀବାସ ପଣ୍ଡିତରେ ସବୁ ଲୀଳା କଲେ ତାଙ୍କ ଗୃହରେ। ସେଇଟା କୁହାଯାଏ ଶ୍ରୀବାସ ପଣ୍ଡିତଙ୍କ ଗୃହ ହେଉଛି ରାସସ୍ଥଳୀ, ରାସଲୀଳା। ଶ୍ରୀବାସ ପଣ୍ଡିତ ହେଉଛି ନାରଦଙ୍କର ଅବତାର। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଗୌରଭକ୍ତ ବୃନ୍ଦ, ଜୟ ଶ୍ରୀବାସ ପଣ୍ଡିତ କି। ଶ୍ରୀବାସ ପଣ୍ଡିତ ତାଙ୍କ ଗୃହରେ ପ୍ରଥମେ ମହାପ୍ରଭୁ ଯେତେବେଳେ ଯାଇଥିଲେ, ମହାପ୍ରଭୁ ପ୍ରଥମେ ଯେଉଁ 24 ବର୍ଷ କାଳ ଲୀଳା କରିଥିଲେ ନବଦ୍ୱୀପରେ, ପ୍ରଥମେ ତାଙ୍କର ବିଦ୍ୟାଲୀଳା ଚାଲିଥିଲା। ଏ ସଂସ୍କୃତ ପାଠ ପଢ଼ାଉଥିଲେ ଏଇଭଳି ଭାବେ କରି ଲୀଳା, ସେଇଥିରେ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ। ବହୁତ ପ୍ରକାର ଲୀଳା କରିଛନ୍ତି ସିଏ। କିନ୍ତୁ ଯେତେବେଳେ ତାଙ୍କର ପିତାଙ୍କର ସ୍ୱାଦ ଦେବା ପାଇଁ ଯାଇଥିଲେ ବୟାକୁ, ସେଇଠି ଯେତେବେଳେ ଦେଖିଲେ କିଏ ଈଶ୍ୱର ପରି ଦେଖିଲେ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କରି ଯେତେବେଳେ ଆସିଲେ, ତାଙ୍କର ପରିବର୍ତ୍ତନ ହୋଇଗଲା, ତାଙ୍କ ଲୀଳା ସବୁ ପରିବର୍ତ୍ତିତ ହୋଇଗଲା। ତେଣୁ ସେ ଆସିକରି ଶିବାସଙ୍କ ଗୃହରେ ସନ୍ଧ୍ୟାବେଳେ ରାତିରେ କବାଟ ଦେଇକରି କୀର୍ତ୍ତନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଏଇଟାକୁ ସମସ୍ତେ ପ୍ରବେଶ ପାଇପାରୁନଥିଲେ। ଏ ବହୁତ ଲୀଳା ରହିଛି। ଏମିତି ଜଣେ ବ୍ରହ୍ମଚାରୀ ଯେ କେବଳ ପୟପାନ କରୁଥିଲେ, କ୍ଷୀର ପାନ କରୁଥିଲେ, ଶ୍ରୀବାସ ପଣ୍ଡିତ ତାଙ୍କୁ କୃପା କରି ରଖିଥିଲେ, ଲୁଚେଇକି ରଖିଥିଲେ। ମହାପ୍ରଭୁ କହିଲେ କାହିଁ ଆଜି ଆନନ୍ଦ ଆସୁନାହିଁ, କର୍ତ୍ତ ରହିଥିଲେ। ତେଣୁ ସେ କହିଲେ କ'ଣ ପୟପାନ କଲେ କ'ଣ ମୋତେ ପାଇପାରିବ, ଇଏ ଗୋପୀମାନେ କି ତପସ୍ୟା କରିଥିଲେ ମୋତେ ପ୍ରାପ୍ତ ହେଲେ, ହାତୀ ଗଜରାଜ କି ତାର କି ବୁଦ୍ଧି ଥିଲା ସେ ମୋତେ ପ୍ରାପ୍ତ ହେଲା, ପ୍ରହ୍ଲାଦଙ୍କର କି ବୟସ ଥିଲା ସେ ମୋତେ ପ୍ରାପ୍ତ ହେଲା, ଏଭଳି ଭାବରେ ବର୍ଣ୍ଣନା କରାଯାଇଛି। ମହାପ୍ରଭୁ କହିଲେ ଏସବୁ କଥା ରହିଛି ଭଗବାନଙ୍କ ଲୀଳା। ଶ୍ରୀବାସ ପଣ୍ଡିତଙ୍କ ଗୃହରେ ଥରେ ଶ୍ରୀବାସ ପଣ୍ଡିତ ମହାପ୍ରଭୁ ଯେତେବେଳେ ତାଙ୍କର ଗୃହରେ 7 ପ୍ରହରିଆ ଭାବ ଦେଖାଇଥିଲେ, 7 ପ୍ରହରୀ କରି 21 ଘଣ୍ଟା, 21 ଘଣ୍ଟା ନା 24 ଘଣ୍ଟାରୁ 3 ଘଣ୍ଟା କମ୍, 7 ପ୍ରହରିଆ ଭାବ ଦେଖାଇଥିଲେ। ସେଠି ସମସ୍ତ ଭକ୍ତମାନଙ୍କୁ କୃପା କରିଥିଲେ। ଶ୍ରୀବାସଙ୍କୁ କହିଲେ, ଶ୍ରୀବାସ ତୁମେ କ'ଣ ନିଅ, କିଛି ବର ଗ୍ରହଣ କର। ଶ୍ରୀବାସ କିଛି ତାଳି 3ଟି ତାଳି ମାରିଦେଲେ, କ'ଣ ଇଏ କୃପା କ'ଣ ନା ପ୍ରଭୁ। ଶ୍ରୀବାସ ପଣ୍ଡିତ ତାଙ୍କର ବିରାଟ ଫ୍ୟାମିଲି ଥିଲା, ତାଙ୍କ ଭାଇମାନେ ସବୁ ଥିଲେ, ଏସବୁ ଥିଲେ, କେତେ ଫ୍ୟାମିଲି ସବୁ ଥିଲେ, ଫ୍ୟାମିଲି ମେମ୍ବର ସବୁ ଥିଲେ। ତାଙ୍କର ଜଣେ ସେବିକା ଥିଲେ ଦୁଃଖୀ, ତାକୁ ସେ ସୁଖୀ କରିଦେଲେ ମହାପ୍ରଭୁ। ସବୁବେଳେ ପାଣି ଆଣିକି ଦେଉଥିଲେ, ମହାପ୍ରଭୁ ସ୍ନାନ କରୁଥିଲେ, ସମସ୍ତ ଭକ୍ତମାନେ ମଧ୍ୟ ପାଣି ଫାଣି ବ୍ୟବହାର କରୁଥିଲେ। ମହାପ୍ରଭୁ ତାଙ୍କୁ କହିଲେ, ତୁମେ ସୁଖୀ ହୋଇଗଲା, ଆଜି ଦୁଃଖୀ ନୁହଁ, ଏସବୁ କଥା ରହିଛି। ତେଣୁ ମହାପ୍ରଭୁ କହିଲେ, ଶ୍ରୀବାସ ତୁମେ ଏତେ ବଡ଼ ଫ୍ୟାମିଲି ଗୃହସ୍ଥ, ତୁମେ କିଛି ଧନ ଫନ ନିଅ, କିଛି କର ନା, 3ଟି ତାଳି ମାରିଦେଲେ, କ'ଣ ଇଏ ନା ପ୍ରଭୁ। ମୁଁ ଯଦି ଗୋଟିଏ ଦିନ ଉପବାସ ରହିବି, କିଛି ଅସୁବିଧା ନାହିଁ, ସମସ୍ତଙ୍କ ସହିତ ଉପବାସ ରହିବି, 2 ଦିନ ମିଳିଗଲା କିଛି ଖାଇବାକୁ ଦେଲେନି ଆପଣ ଦେବେ ନାହିଁ, ଉପବାସ ରହିବି, 3 ଦିନ ଯଦି ରହିଗଲା, ତା ଚତୁର୍ଥ ଦିନ ମୁଁ ଗଙ୍ଗାରେ ନିଜକୁ ବିସର୍ଜନ କରିଦେବି ସମସ୍ତ ଫ୍ୟାମିଲି ସହିତ। ତେଣୁ ମହାପ୍ରଭୁ ତାଙ୍କୁ କହିଲେ, ଶ୍ରୀବାସ ତୁମର ଗୃହର ଯେଉଁ ବିରାଡ଼ି ମଧ୍ୟ, ସିଏ ମଧ୍ୟ ମୋର କୃପା ପ୍ରାପ୍ତ ହେବ। ଲକ୍ଷ୍ମୀଦେବୀ ପଛେ ବୁଲିବେ, ଭିକ୍ଷା କରିବେ, କିନ୍ତୁ ତୁମର ଘରେ କେବଳ ଧନର ଅଭାବ ହେବ ନାହିଁ। ଜୟ ଶ୍ରୀବାସ ପଣ୍ଡିତ କି, ଜୟ ଶ୍ରୀ ଗୋପୀନାଥ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୃନ୍ଦ କି, ଏକମାତ୍ର ହରିଚରଣ ପ୍ରଭୁ ଆଉ ଭୁବନପତି ପ୍ରଭୁ। ତାଇ ଗୋପମାନନ୍ଦେ।